आय श्रीमद्भागवतम दशम स्कंद 43 अध्याय श्लोक 8 पुच्छे प्रगृहाति बलम पुच्छे प्रगृहाति बलम धनुषः पञ्चविंशतिम् विचकर्ष यथा नागं कः वचनं विचकर्ष यथा नागं सुपर्ण इव लीलया पुच्छे प्रगृह्याति बलम् धनुषः पञ्चविंशतिम् विचकर्ष यथा नागं सुपर्ण इव लीलया ভুল আছে পুরো সেটা করেকশন করা আছে পড়ুনাহি पुच्छे प्रगृहति बलम् धनुषः पञ्चविंशतिम् विचकर्ष यथा नागं सुपर्ण इव लीलया तेणु गतकाली आम जो कथा को जो विश्राम देते भगवान सहित कुबड़ा पीढ़ लड़े चलता तेणु आज से आरंभ करने कथा ଭଗବାନ ଏଇଭଳି ଭାବରେ ଇଏ ହେଉଛି ଭଗବାନଙ୍କ ଲୀଳା ଭଗବାନ କୃଷ୍ଣଙ୍କୁ କୁହାଯାଏ ଲୀଳା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ କୃଷ୍ଣଚନ୍ଦ୍ର ହେଉଛନ୍ତି ଲୀଳା ପୁରୁଷୋତ୍ତମ ଏବଂ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ ତେଣୁ ଇଏ ଭଗବାନଙ୍କ ଲୀଳା ଭଗବାନ ଭଗବାନଙ୍କର କେବଳ ଇଚ୍ଛା ମାତ୍ରକେ ସବୁକିଛି ହେଇଯିବ କିନ୍ତୁ ଏଇ ଯେଉଁ ଲୀଳା ସବୁ କରନ୍ତି ସାଧୁମାନେ ଏଇଥିରେ ଆନନ୍ଦ ନିଅନ୍ତି କ୍ରୀଡ଼ାଟି ତା ଭାଗବତ ଦଶମ ସ୍କନ୍ଧ 33 ଅଧ୍ୟାୟରେ ଏସବୁଟି ଅଛନ୍ତି ଯେ ଅନୁଗ୍ରହାୟ ଭକ୍ତାନାମ୍ ମାନୁଷୀମ୍ ତନୁମାଶ୍ରିତମ୍ ଭଜତେ ତାଦୃଶୀ କ୍ରୀଡ଼ା ଯାହା ଶ୍ରୁତା ତତ୍ପର ଭବେତ୍ ଭଗବାନଙ୍କର ଏଇସବୁ କ୍ରୀଡ଼ା ସବୁ ଯେଉଁ ରହିଛି ଆମେ ଯେଉଁ ଶ୍ରବଣ କରିବା ତାହେଲେ ଆମେ ତତ୍ପର ହୋଇଯିବା ଆମେ ଭଗବାନଙ୍କର ଭକ୍ତରେ ହୋଇଯିବା ଭକ୍ତରେ ପରିଣତ ହୋଇଯିବା ସେଥିପାଇଁକି ଏସବୁ ଭଗବାନଙ୍କ ଲୀଳା ନହେଲେ ଭଗବାନଙ୍କର ଭଗବାନ କହିବେ କୁବଳା ପିଢ଼ ତୁ ମରିଯା ଯେମିତି ସବୁ ଅଭିଶାପ ଦିଅନ୍ତି ଭଗବାନ ଯଦି ଖାଲି ଏତିକି କହିବେ ତାହେଲେ ସେ କୁବଳା ପିଢ଼ ବଧ ହୋଇଯିବ ଏ ଭଗବାନଙ୍କ ଭଗବତ୍ତା ରହିଛି କିନ୍ତୁ ଭଗବାନ ଲୀଳା କରୁଛନ୍ତି ଏଭଳି ଭାବରେ ଲୀଳା କରୁଛି କୁବଳା ପିଢ଼ ଭାବୁଛି ମୁଁ ତାକୁ ମାରିଦେବି ନହେଲେ ତ ଗୋଟିଏ ପ୍ରହାରରେ ସେ ମୃତ୍ୟୁବରଣ କରିଥାନ୍ତା ଭଗବାନ ଧରା ପଡ଼ୁଛନ୍ତି ଶୁଣ୍ଢରେ ସେ ଧରିଦେଉଛନ୍ତି ପୁଣି ଭଗବାନ ଖସି ଯାଉଛନ୍ତି ଗୋଟିଏ ବିଦା ମାରିଲେ ସେ ଛଟପଟ ହୋଇଗଲା ତେଣୁ ଭଗବାନ ଖସି ପଡ଼ିଲେ ପୁଣି ଭଗବାନ ଲୁଚିକି ରହୁ ଏଭଳି ଭାବରେ ଭଗବାନଙ୍କ ଲୀଳା ଏଇଟାକୁ ଯେଉଁମାନେ କହିବେ ଯେଉଁମାନେ ବର୍ଣ୍ଣନା କରିବେ ଏଥିରେ ସେମାନେ ଆନନ୍ଦ ପ୍ରାପ୍ତ ହେବେ ଲୋକମାନେ ନଭେଲ ପଢ଼ୁଛନ୍ତି ଆମେ ଯାଇଥିଲୁ ଶନିବାର ଦିନ ହୋଇଥିଲା ବୁକ୍ ଫେୟାର ଚାଲିଥିଲା ମାନେ ବୁକ୍ ଫେୟାର ଚାଲିଥିଲା ଯେଉଁ ସରିଲା ଏବେ 2 ତାରିଖ ସରିଲା ସେଠି ଜଣେ ରଚନା କରିଥିଲେ 2ଟା ବହି ସେଇଟାକୁ ଉନ୍ମୋଚନ ହେଲା ତା ଦେହରେ ଗୋଟେ ଉପନ୍ୟାସ ଥିଲା ସେ ଉପନ୍ୟାସକୁ ସବୁ ତାକୁ ସବୁ ସମୀକ୍ଷକମାନେ ସବୁ ସମୀକ୍ଷା କରୁଛନ୍ତି ଏମିତି ହେଇଛି ସେମିତି ହେଇଛି ସେମିତି ସେ ଉପନ୍ୟାସର କ'ଣ ମୂଲ୍ୟ ସେ ତ ସବୁ କଳ୍ପନା ଆମର ଶିଷ୍ୟ ରାଧା ସ୍ୱାମୀ ମହାରାଜ କହନ୍ତି ଗୋଟେ ସିନେମାରେ ଗୋଟେ ଗୀତଟେ ଅଛି କ'ଣ ମହବତ କି ଝୁଟି କାହାଣୀ ପେ ରହେ ଏ ତ ଝୁଟି କାହାଣୀ ତା ପାଇଁ କାହିଁ ରହିବା କାନ୍ଦିବା କ'ଣ ଦରକାର ଏଇସବୁ ସିନେମା ଦେଖା ସବୁ ଚର୍ଚ୍ଚା ଚାଲିଛି ସିନେମା ଫିଲ୍ମ ଫେୟାର ଆୱାର୍ଡ଼ ଦିଆଯାଉଛି କେତେ କ'ଣ ସବୁ ଚାଲୁଛି ସବୁ କଳ୍ପନାରେ କିନ୍ତୁ ଏ ସତ୍ୟ ଘଟଣା ଭଗବାନ ସେଥିପାଇଁ ଏଇସବୁ ଲୀଳା କରୁଛନ୍ତି ତୁମେ ଅନ୍ୟ ସବୁ କାହିଁ ଶୁଣୁଛ ଅନ୍ୟ କାହିଁ ସବୁ ଦେଖୁଛ ଏ ଭଗବାନ ଲୀଳା ଶୁଣ ତାହେଲେ ତୁମ ଜୀବନ କ'ଣ ତୁମ ଜୀବନ ସାର୍ଥକ ହୋଇଯିବ ତେଣୁ ଭଗବାନ ଏହିଭଳି ଭାବରେ ଲୀଳା କରି ପୁଣି କ'ଣ କଲେ, ବର୍ତ୍ତମାନ କୁହାଯାଉଛି ଆଠ ନମ୍ବର ଶ୍ଳୋକରେ, ପୁଚ୍ଛେ ପ୍ରଭୁ ହ୍ୟାତି ବଳମ୍, ଭଗବାନଙ୍କ ଅତି ବଳ ରହିଛି। ଇଏ ଭାବୁଥିଲା କ'ଣ, ମୋର ହଜାର ହାତୀର ବଳ, କୁବୁଡ଼ା ପିଡ଼ ତଥା ଶ୍ରୀକୃଷ୍ଣ ଅତି ବଳଂ କହିଲେ ମହାବଳଂ ତଂ ତଂ ଗଜଂ, ଗଜ ତୁଳନାରେ ମନୁଷ୍ୟର ବଳ ଖୁବ୍ କମ୍, କିନ୍ତୁ ଇଏ ଖାଲି ଗଜ ନୁହେଁ, ହେଉଛନ୍ତି ଏକ ହଜାର ହାତୀର ବଳ ତା ପାଖରେ ଥିଲା। କଂସ ଅବଶ୍ୟ ସେ ହାତୀକୁ ରଖିଥିଲା, ତା'ର ବସର କରିଥିଲା, ସେ ହାତୀଟାକୁ ସେ ପାଇଥିଲା ଡାଉରୀ ହିସାବରେ ପାଇଥିଲା କଂସ। ଜରାସନ୍ଧ ଇଏ ଯେଉଁ କୁବୁଡ଼ା ପିଡ଼ ହାତୀକୁ ରଖିଥିଲା, ଏ କଂସକୁ ଯେଉଁ ବିବାହ ଦେଇଥିଲା ତା ଦୁଇ କନ୍ୟାଙ୍କୁ ଅସ୍ଥି ଏବଂ ପ୍ରାପ୍ତି, ତେଣୁ ସେ ଡାଇଭରିରେ ଦେଇଥିଲା ଏ କୁବୁଡ଼ା ପିଡ଼କୁ। ଦଶ ହଜାର ହାତୀର ବଳ ଥିଲା ତା'ର କୁବୁଡ଼ା ପିଡ଼। ତେଣୁ କଂସ ଭାବୁଥିଲା ଏହାକୁ ଦଳିକି ଚକଟି ଦେବ, ଏଭଳି ଭାବୁଥିଲା। ଯେତେ କୃଷ୍ଣ ଯେତେ ଅସମ୍ଭବ ଦେଖେଇଲେ ମଧ୍ୟ ତଥାପି ସେ ଭାବୁଥିଲା ଇଏ ଆକୁ ହତ୍ୟା କରିପାରିବ ନାହିଁ, କୃଷ୍ଣ ଏଇଭଳି ଭାବରେ ଚିନ୍ତା କରୁଥିଲା। ତେଣୁ ବଳଂ ବଳବତାଂ ଚାହଂ, ଭଗବତ ଗୀତାରେ ଭଗବାନ କହିଲେ ଯେତେ ବଳବାନ ଅଛନ୍ତି ତାଙ୍କର ମୁଁ ହେଉଛି ବଳ। ଏବଂ ଆ ପରେ ଯେଉଁ ଆସିବ ଆଉ ଗୋଟେ ନାଟକ ପରିବେଷଣ ହେବ ଆମର ରଘୁନନ୍ଦନ ଧାମରେ, କଂସବଦ୍ଧ କୁବୁଡ଼ା ପିଡ଼ ବଦ୍ଧ ପରେ କଂସବଦ୍ଧ ନାଟକ ପ୍ରସ୍ତୁତ ହେବ। ସେଥିରେ ମଧ୍ୟ ଆମର ଚାଣୁର କହିବେ, ଚାଣୁର ମଲ୍ଲ ସେ କହିବେ ବଳ, ତୁମେ ହେଉଛ ବଳବାନଙ୍କର ବଳ, ଏଇଭଳି ଭାବରେ କଥା ଆସିବ 44 ଅଧ୍ୟାୟରେ କଥା। ତେଣୁ ଏଠି କୁହାଯାଉଛି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ଅତି ବଳଂ କହିଲେ ମହାବଳଂ, ଆମେ ଚିନ୍ତା କରିପାରିବା ନାହିଁ ଭଗବାନ କେତେ ବଳ, ଭଗବାନଙ୍କର ଯେଉଁ ବଳ ଯଦି କୁହାଯିବ ବଳ କେତେ ଭଗବାନଙ୍କ ବଳ ଆମେ ଚିନ୍ତା କରିପାରିବା ନାହିଁ, ଅତି ବଳମ। ତେଣୁ ଏଇଭଳି ଭାବରେ ଭଗବାନଙ୍କ ବଳ ବିଷୟରେ ଆମେ ଯଦି କହିବା, ଗୋଟେ କଥା ଅଛି ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ବଳ କଥା ଛାଡ଼ନ୍ତୁ, ଭଗବାନ ବାହାନର ବଳ ଶୁଣନ୍ତୁ, ତାପରେ ଭଗବାନ ବଳ କଥା କହିବା। ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସମୁଦ୍ର ମନ୍ଥନ ଲୀଳାରେ, ଯେଉଁ ଷଷ୍ଠ ମନ୍ଵନ୍ତରରେ ଯେଉଁ ସମୁଦ୍ର ମନ୍ଥନଟି ହୋଇଥିଲା, ସେହି ସମୁଦ୍ର ମନ୍ଥନ ଲୀଳାରେ ଦେବତାମାନେ ଅସୁରମାନେ ମିଶିକରି ଯାଇଥିଲେ ମନ୍ଦର ପର୍ବତକୁ ଉପାଡ଼ିକି ଘିନି ଆସିଲେ, ମନ୍ଦର ପର୍ବତ ସୁନାର ପର୍ବତ ସିଏ, ଏବଂ ଦୁଇ ହଜାର ହଜାର ଅସୁର ହଜାର ହଜାର ଦେବତାମାନେ ବସିକି ମାନେ ନେଇକି ଯାଉଛନ୍ତି, ବୁହାଇକି ନେଉଛନ୍ତି ମନ୍ଦର ପର୍ବତ, ଏତେ ଓଜନ ରହିଛି, ତଥାପି ସେ ମନ୍ଦର ପର୍ବତ ତଳେ ପଡ଼ିଗଲା। କାହିଁକି ନା ଯଦିଓ ଏମାନେ ସବୁ ବୁହାଉଛନ୍ତି ଟେକିକି ଧରିଛନ୍ତି, କିନ୍ତୁ ବହୁତ କଷ୍ଟ ହେଉଛି ତାଙ୍କୁ, ଅସୁରମାନଙ୍କୁ ବହୁତ କଷ୍ଟ ହେଉଛି, ଦେବତାମାନଙ୍କୁ ମଧ୍ୟ ବହୁତ କଷ୍ଟ ହେଉଛି, କିନ୍ତୁ କେହି କହିପାରୁନାହାନ୍ତି ଟିକିଏ ରଖ ତା'ପରେ ତା'ପରେ ଟେକିବା ବୋଲି, କାହିଁକିନା ନିଜର ପୁଣି ଇଏ ବଳହୀନତା ପ୍ରକାଶ ପାଇଯିବ, ତେଣୁ କେହି କହିପାରୁନି, ତେଣୁ ଅତିବେରେ ପଡ଼ିଗଲା ମହେନ୍ଦ୍ର ପର୍ବତଟି ପଡ଼ିଗଲା, ଏବଂ ମନ୍ଦାର ପର୍ବତ ପଡ଼ିଗଲା। ଯେତେବେଳେ ବହୁତ ଦେବତାମାନେ ଅସୁରମାନେ ମଧ୍ୟ ମୃତ୍ୟୁବରଣ କଲେ, ତାପରେ ପୁଣି ଦେବତାମାନେ ଯେତେବେଳେ ଭଗବାନଙ୍କୁ ସ୍ମରଣ କଲେ, ଭଗବାନ ତାଙ୍କୁ କହିଛନ୍ତି ଏସବୁ କରିବ ବୋଲି, ଲୀଳା କରିବ ଭଗବାନ, ସେଠି ମଧ୍ୟ ସେ କଥା କୁହାଯାଇଛି, ଭଗବାନ ଯଦିଓ ଚାହିଁଥିଲେ ସବୁକିଛି ଗୋଟେ ମୁହୂର୍ତ୍ତରେ କରିପାରିଥାନ୍ତେ, କିନ୍ତୁ ଭଗବାନ ଚାହୁଁଥିଲେ ଏଇଭଳି ଭାବରେ ଲୀଳା କରିବା ପାଇଁ। ତେଣୁ ଭଗବାନ ଆସି ପହଞ୍ଚିଗଲେ ଗରୁଡ଼ ଧ୍ୱଜ, ଭଗବାନ ଆସି ପହଞ୍ଚିଗଲେ ଗରୁଡ଼ ପୃଷ୍ଠରେ, ଭଗବାନ କ'ଣ କଲେ ନା ସେଇ ଯେଉଁ ରହିଛି ଯେଉଁ ମନ୍ଦର ପର୍ବତ ରହିଛି, ଭଗବାନ ବାମ ହାତରେ ଟେକିଦେଲେ, ଲୀଳାରେ ଟେକିଦେଲେ, ତାକୁ ଦେବତାମାନେ ଅସୁରମାନେ ବୋହି ବୋହିକି ହାଲିଆ ହେଇଯାଇ ପରିଶ୍ରମ ହେଇଯାଇ ଟେକିପାରିନଥିଲେ ପଡ଼ିଗଲା, ତାକୁ ହାତରେ ବାମ ହାତରେ ଲୀଳାରେ ଟେକିଦେଲେ ଏବଂ ଗରୁଡ଼ ପୃଷ୍ଠରେ ରଖିଦେଲେ। ଯେଉଁ ଅସୁରମାନେ ଏବଂ ଦେବତାମାନେ ମୃତ୍ୟୁବରଣ କରିଥିଲେ, ଭଗବାନ କେବଳ ଇକ୍ଷଣ ମାଧ୍ୟମରେ ତାଙ୍କୁ ସବୁ ଜୀବନଦାନ କରିଦେଲେ, ଆଉ ସବୁ ଦେବତା ସବୁ ଅସୁର ଏବଂ ଭଗବାନ ସ୍ୱୟଂ ସେ ଗରୁଡ଼ ପୃଷ୍ଠରେ ବସିଲେ, ଏବଂ ଗରୁଡ଼ ଗୋଟିଏ ପଙ୍ଖ ମାରିଲା, ଆସି ପହଞ୍ଚିଗଲା ସମୁଦ୍ର ନିକଟରେ, କ୍ଷୀର ସମୁଦ୍ର ନିକଟରେ। ଏଇଭଳି ଭାବରେ ଭଗବାନଙ୍କ ବଳ ରହିଛି, ଅନେକ କଥା ରହିଛି ଭଗବାନଙ୍କ ବଳ ବିଷୟରେ କୁହାଗଲେ। ଏଇ ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ କହନ୍ତି, ଯଦିଓ ସେଠି ଦେବତାମାନେ ଏବଂ ଅସୁରମାନେ ସବୁ ଥିଲେ, ସମସ୍ତେ ଦେଖୁଛନ୍ତି ଭଗବାନ ତାଙ୍କର ବାମ ହାତରେ ଟେକିକି ଧରିଲେ ସେଟାକୁ ପର୍ବତକୁ, ବାମ ହାତରେ ଟେକିଦେଲେ, କିନ୍ତୁ ଅସୁରମାନେ ଯେତେବେଳେ ପୁଣି ନେକ୍ସଟ ଟାଇମ୍ ଯେତେବେଳେ ବର୍ଣ୍ଣନା କରିବେ, ସେ କହିବେ ଏଇଟା କାଳ୍ପନିକ, ଇଟ୍ ଇଜ୍ ଫିକ୍ସନାଲ୍, ଇଟ୍ ଇଜ୍ ମାଇଥୋଲୋଜି, ଇଟ୍ ଇଜ୍ ନଟ୍ ରିଅଲ୍, ଇଟ୍ ଇଜ୍ ମାଇଥୋଲୋଜି। ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହିଛନ୍ତି ସେ କଥା। ଯାହା ବି ହଉ, ଏହିଭଳି ଭାବରେ ଭଗବାନଙ୍କର ବଳ ଅତି ବଳମ, ତେଣୁ ଇଏ ଅତି ବଳ ଯେଉଁ ରହିଛି, ଭଗବାନ କ'ଣ କଲେ ନା ପୁଛେ, ସେ ଯେଉଁ କୁବୁଡ଼ା ପିଡ଼ର ପୁଚ୍ଛ ଧରିକିରି ଭଗବାନ କ'ଣ କଲେ, ପ୍ରଗୃହ୍ୟ ତାକୁ ଧରିଦେଲେ, ପୁଚ୍ଛକୁ ଧରିଦେଲେ। କେଉଁ ହାତରେ ଧରିଲେ? ବାମ ହାତରେ। ଆମ ଡାହାଣ ହାତରେ ନକଲେ ହେବ ନାହିଁ, କିନ୍ତୁ ଭଗବାନ ଡାହାଣ ହାତ ବ୍ୟବହାର କରିବା ଦରକାର ନାହିଁ। ଭଗବାନଙ୍କ ସେ ଡାହାଣ ହାତ ବାମ ଭିତରେ, ବାମ ହାତ ଭିତରେ ତଫାତ୍ ନାହିଁ। ଅଙ୍ଗା ନିଜସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତି ପଶ୍ୟନ୍ତି ପାନ୍ତି କଳୟନ୍ତି ଚିରଞ୍ଜଗାନ୍ତି ଆନନ୍ଦ ଚିନ୍ମୟ ସଦୁ ଜଳ ବିଗ୍ରହସ୍ୟ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଭଗବାନ ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରିବେ, ତେଣୁ ଯାହା ହଉ ଭଗବାନ ବାମ ହାତରେ ପୁଚ୍ଛକୁ ଧରିଲେ, ଧରିକି କ'ଣ କଲେ ନା ପ୍ରଗୃହ ସୁପର୍ଣ୍ଣ, ଯେଉଁଭଳି ଭାବରେ କିଭଳି ଧରିଲେ ନା ସୁପର୍ଣ୍ଣ ଯେମିତି ଗରୁଡ଼ ନାଗମ ଇବ, ଯେମିତି ସର୍ପକୁ ଗରୁଡ଼ ଲୀଳାରେ ଲୀଳାରେ ବା ଅନାୟାସରେ ଧନୁଷ ପଞ୍ଚବିଂଶତି 125 ଧନୁଷ ଧନୁ, ଶହେ ଗୋଟିଏ ଧନୁ ହେଉଛି 4 ହାତ, ଏମିତି 500 ହାତ ପଛକୁ ନେଇଗଲେ ଧନୁଷ ପଞ୍ଚବିଂଶତି, ପଞ୍ଚବିଂଶତି ମାନେ 5 ଇଞ୍ଚ 20 କେତେ ହେବ, କିଏ ମ୍ୟାଥମେଟିକ୍ସ କାର ଇଏ ଅଛି, 100 × 4 କେତେ, 400 ହାତ ପଛକୁ ନେଇଗଲେ ସେ ମଥୁରା ଦାଣ୍ଡରେ। ସବୁ ସେମାନେ ଦେଖୁଛନ୍ତି, ଲୋକମାନେ ଦେଖୁଛନ୍ତି, ସାଇଡ୍ ହେଇଯାଉଛନ୍ତି ସବୁ, କାରଣ ସେମାନେ ଠିଆ ହେଇଛନ୍ତି ଦେଖୁଛନ୍ତି ନା ସବୁ ଲୀଳା ଚାଲିଛି। ଜନରଞ୍ଜନ ହେଉଛି ଭଗବାନଙ୍କର ଲୀଳା, ଜନରଞ୍ଜନ, ତେଣୁ ସାଇଡ୍ ହେଇଯାଉଛନ୍ତି, କାଳେ ତାଙ୍କ ପାଖକୁ ପଶି ଆସିବେ, ସାଇଡ୍ ହେଇଯାଉଛନ୍ତି। ଭଗବାନ ନେଇଗଲେ 400 ହାତ ପଛକୁ ପଛକୁ ନେଇଗଲେ, 400 ହାତ ପଞ୍ଚବିଂଶତି ଯଥାବତ୍ ବିଚକର୍ଷ, ଭଗବାନ ଇଏ କଲେ ପଛକୁ ପଛକୁ ନେଇଗଲେ, ଟାଣିକି ନେଇଗଲେ, ଟାଣିକି ନେଇଗଲେ। ସେ ଏତେ ବଡ଼ ହାତୀ, 10,000 ହାତୀର ବଡ଼, ଇଏ ଛୋଟ ପିଲା 11 ବର୍ଷର ବାଳକ, କିନ୍ତୁ ଭଗବାନ ତାର ଲାଙ୍ଗୁଡ଼ ଧରିକି ନେଇଗଲେ। ଛୋଟ ପିଲା ଯେମିତି ଗୋଟେ ଖେଳଣା ଖେଳନ୍ତି, ସେଇଭଳି ଭାବେ ଭଗବାନ ନେଇଗଲେ, ସମସ୍ତେ ଦେଖୁଛନ୍ତି, ଏଇଟା ଖାଲି ମନଘଡ଼ା କଥା ନୁହଁ, ସମସ୍ତେ ଦେଖୁଛନ୍ତି। ତେଣୁ ଏଠି ଶ୍ଳୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ଧନୁଷ କହିଲେ ଧନୁଷାଂ ପଞ୍ଚବିଂଶତି ଶତହସ୍ତ ପ୍ରମାଣମ୍, 100 ହାତ ପ୍ରମାଣ ଦେଶଂ ବ୍ୟାପୀ ଯଥେତି। ପଞ୍ଚବିଂଶତି କହିଲେ ପଞ୍ଚବିଂଶତି ମାନେ 100 ନା, ପଞ୍ଚବିଂଶ ମାନେ 25 ସରି, ପଞ୍ଚବିଂଶ ମାନେ 25 ହେଲେ 25 × 4 100 ହେବ, ତେଣୁ 100 ହାତ ପଛକୁ ନେଇଗଲେ। ପଞ୍ଚବିଂଶତି କହିଲେ 100 ହାତ, 25 ହାତ, 25 ଧନୁ କହିଲେ 25 × 4 100 ହାତ ଧନୁ ପଛକୁ, 100 ହାତ ପଛକୁ ନେଇଗଲେ ମାନେ 150 ଫୁଟ ପଛକୁ ନେଇଗଲେ, ଗୋଟେ ହାତ ପାଖାପାଖି 1.5 ଫୁଟ ହେବ। ତେଣୁ ଏହିଭଳି ଭାବରେ, ହଁ, ଯଥାବତ ବିଚକର୍ଷ, ଭଗବାନ ଏହିଭଳି ଭାବରେ ଟାଣିକି ନେଇଗଲେ। କୁଞ୍ଜର ସ ତଦା ଯତ୍ କିଞ୍ଚିଦପି ସ୍ଥର୍ଯ୍ୟଂ ଧର୍ତ୍ତୁଂ ନ ଶସାକେତି ଭାବ, ଇଏ କିଛି ନାହିଁ ଯେ ସେ କୁଞ୍ଜରଟା ମଧ୍ୟ ଚାଲିଯାଉଥିଲା ପଛକୁ ପଛକୁ, ନା, କୁଞ୍ଜର ଚାହୁଁଥିଲା ଯିବ ନ ଯିବା ପାଇଁ, କୁଞ୍ଜର ଚାହୁଁଥିଲା ଗୋଟେ ସ୍ଥାନରେ ରହିବା ପାଇଁ, ଯିବ ନାହିଁ ଏଇଭଳି ଭାବୁଥିଲା, କିନ୍ତୁ ଭଗବାନ ଟାଣୁଥିଲେ। ଭଗବାନ ଆମକୁ ସମସ୍ତେ ବାନ୍ଧିକି ରଖିଛନ୍ତି, ଆମେ ଖୋଲିପାରିବା ନାହିଁ ନିଜକୁ। ଭଗବାନ କହିଲେ ସତ୍ୱ ରଜସ୍ତମ ଇତି ଗୁଣା ପ୍ରକୃତି ସମ୍ଭବାତ ନିବଧନ୍ତି ମହାଭାବ ଦେହେ ଦେହିନମ ଅବ୍ୟୟମ, ଆମେ ବନ୍ଧା ହେଇକି ରହିଛେ, ସତ୍ୱ ରଜସ୍ତମ ତିନି ଗୁଣ ଭିତରେ ବନ୍ଧା ହେଇକି ରହିଛେ, ଭଗବାନଙ୍କ ଶରଣ ନଯିବା ପର୍ଯ୍ୟନ୍ତ ଆମେ ଏଇ ବନ୍ଦୀ ଅବସ୍ଥାରେ ରହିଥିବା। ଆଜି ଭଗବାନ ଧରିଦେଇଛନ୍ତି, କୁବୁଳା ପିଡ଼କୁ ଧରିଦେଇଛନ୍ତି, ଏବଂ କୁବୁଳା ପିଡ଼ ଚାହୁଁଛି ମୁଁ ଯିବି ନାହିଁ ପଛକୁ, ଯିବି ନାହିଁ। ସାଧାରଣତଃ ପଛକୁ ଯିବାଟା ଏତେ ସହଜ ନୁହଁ, ସେଥିପାଇଁ ଏଇଟା ଗୋଟେ ପ୍ରାକ୍ଟିସ୍ କରାଯାଏ, ଆମେ ଆଗକୁ ଯାଇପାରୁଛେ କିନ୍ତୁ ପଛକୁ ଯାଇପାରିବା ନାହିଁ, ପଛକୁ ଯିବାଟା କଷ୍ଟ, ସେ ପ୍ରାକ୍ଟିସ୍ କରିବାକୁ ପଡ଼ିବ। ତେଣୁ ଜନୁଆରମାନଙ୍କୁ ମଧ୍ୟ ସେଇ ଅବସ୍ଥା, ମନୁଷ୍ୟ ପଶୁମାନଙ୍କୁ ମଧ୍ୟ ସେଇ ଅବସ୍ଥା, ସେମାନେ ପଛକୁ ଯିବାଟା ଏତେ ସହଜ ନୁହଁ, ଭଗବାନ ଏଭଳି ଆମକୁ ସୃଷ୍ଟି କରିଛନ୍ତି, ଆଗକୁ ଯାଇପାରିବା କିନ୍ତୁ ପଛକୁ ଯାଇପାରିବା ନାହିଁ, ଭଗବାନ ଏଇଭଳି ଭାବରେ ବ୍ୟବସ୍ଥା କରିଛନ୍ତି ଆମର। ତେଣୁ ଏ ଚାହୁଁନଥିଲା ପଛକୁ ଯିବା ପାଇଁ, କିନ୍ତୁ ଭଗବାନ ତାଙ୍କର ବଳ ରହିଛି, ଭଗବାନ ଟାଣି ଟାଣି ନେଇଯାଉଛନ୍ତି। ତେଣୁ ଏଠି କୁହାଯାଉଛି ଆଉ କିଛି ନାହିଁ ଆଉ ତାତ୍ପର୍ଯ୍ୟ। 9 ନମ୍ବର ଶ୍ଳୋକ କୁହାଯାଉଛି, ସପର୍ଯ୍ୟାବର୍ତ୍ତମାନେନ ସବ୍ୟ ଦକ୍ଷିଣେ ଦକ୍ଷିଣତୋ ଅଚ୍ୟୁତ ବଭ୍ରାମ ଭ୍ରମ୍ୟମାଣେନ ଗୋବସେନ ଏବ ବାଳକ। ତାପରେ ଏଇଭଳି ଭାବରେ ଯେତେବେଳେ ଟାଣି ଟାଣି ନେଲେ, ତାପରେ କ'ଣ କଲେ ନା ସ ଅଚ୍ୟୁତ କହିଲେ ଶ୍ରୀକୃଷ୍ଣ, ସେ ଭଗବାନ କୃଷ୍ଣ। ଅଚ୍ୟୁତ କାହିଁକି କୁହାଗଲା ଆମେ କହିବା, ସ ଅଚ୍ୟୁତ ସବ୍ୟ ଦକ୍ଷିଣତଃ କ'ଣ କଲେ ନା, ଓ ସେ ଯେଉଁ ଇଏ କଲେ କ'ଣ କଲେ, ବାମ ଏବଂ ଦକ୍ଷିଣରେ କ'ଣ କଲେ, ପର୍ଯ୍ୟାବର୍ତ୍ତମାନେନ ସେ ହାତୀକୁ, ହାତୀ ଚାହୁଁଛି କେମିତି ତାକୁ ଧରିକି ପୁଣି ମାରିଦେବ ଏଇଭଳି ଭାବରେ ଚିନ୍ତା କରୁଛି। ତେଣୁ ଭଗବାନ କ'ଣ କଲେ ନା ବାମକୁ ଏବଂ ଦକ୍ଷିଣକୁ ବୁଲ ଘୂରେଇ ବୁଲେଇଲେ। କୃଷ୍ଣ ଗ୍ରହିତଂ ପରିବର୍ତ୍ତନଶୀଳ ନ ଗଜେନ ସହ, ସେଇ ଯେଉଁ ଧରିଛନ୍ତି ପୁଚ୍ଛକୁ ଧରିଛନ୍ତି, କେତେବେଳେ ବାମ ପଟକୁ କେତେବେଳେ ଡାହାଣ ପଟକୁ ପୁଣି ବୁଲାଉଛନ୍ତି। ଭ୍ରାମ୍ୟମାଣେନ ଗୋବତ୍ସେନ, ଯେମିତି ଛୋଟ ପିଲା ଗୋଟେ ବାଳକ ଯେଭଳି ଭାବରେ ଗୋବତ୍ସାକୁ ଇଏ କଲେ ବୁଲାବୁଲି କରାଏ, ସେହିଭଳି ଭାବରେ ଭଗବାନ ତାକୁ ଖେଳାଉଥିଲେ ଇବ ଭ୍ରାମ। ତେଣୁ ହସ୍ତି ଚାହୁଁଛି କ'ଣ, ତାଙ୍କୁ ଧରିଦେଇକିରି ମାରିଦେବ। ତେଣୁ ଯଦି ହସ୍ତି ଯେତେବେଳେ ବାମ ପଟକୁ ଦେଖୁଛି, ଦେଖୁଛି କୃଷ୍ଣ ରହିଛନ୍ତି ବାମ ପଟରେ, ବାମ ପଟକୁ ଯେତେବେଳେ ଯାଉଛନ୍ତି ଭଗବାନ କ'ଣ କହୁଛନ୍ତି, ଡାହାଣ ପଟକୁ ପଳେଇ ଯାଉଛନ୍ତି। ପୁଣି ଯେତେବେଳେ ସେ ଡାହାଣ ପଟକୁ ମାନେ ଶୁଣ୍ଢରେ ଧରିବା ପାଇଁ ଯାଉଛି, ଭଗବାନ କ'ଣ କହୁଛନ୍ତି, ବାମ ପଟକୁ ଆସିଯାଉଛନ୍ତି। ଏଇଭଳି ଭାବରେ ତାକୁ ବୁଲେଇ ବୁଲେଇ ସଦା ଦକ୍ଷିଣତଃ ପରାବର୍ତ୍ତତଃ ତଥା ସହ ବାମତଃ ତଂ ଭ୍ରାମୟନ ସ୍ୱୟଂ ଭ୍ରମତି ସ୍ମ। ଭଗବାନ ନିଜେ ମଧ୍ୟ ଭ୍ରମଣ କରୁଛନ୍ତି ଏବଂ ତାକୁ ମଧ୍ୟ ଭ୍ରମଣ କରାଉଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନ କ୍ରୀଡ଼ା କରୁଛନ୍ତି କେବଳ ସହିତ। ତତଶ୍ଚ କୁଞ୍ଜରସ୍ୟ କିଞ୍ଚିତ୍ ଉତ୍ସାହ ପ୍ରାଣନାର୍ଥ ମାକର୍ଷଣ ବେଗମ୍, ଭଗବାନ କିଞ୍ଚିତ୍ ଶିଥିଳ ଚକ୍ରେ ଇତ୍ୟାହ। ଯଦି ଭଗବାନ ସବୁ ତାଙ୍କର ଯେତେ ରହିଛି ବଳ ପ୍ରଦର୍ଶନ କରିବେ, ଆଉ ଆର ବଳ ରହିବ ନାହିଁ, ପଳେଇଯିବ। ହାତୀ ଜାଣିବ ମୋର ମୃତ୍ୟୁ ନିଶ୍ଚିନ୍ତ କରି ପଳେଇଯିବ, ସେ ରହିବ ନାହିଁ। କିନ୍ତୁ ଭଗବାନ ଏଭଳି ଦେଖାଉଛନ୍ତି, ହାତୀ ଭାବୁଛି ମୁଁ ମଧ୍ୟ ତାଙ୍କୁ ପରାସ୍ତ କରିଦେବି। ଭଗବାନ ସେଇଭଳି ଭାବରେ ଯେମିତି ତାଙ୍କର ବଳ ସରିଗଲା ଏଇଭଳି ଭାବରେ ଦେଖାଉଛନ୍ତି। ତେଣୁ ପର୍ଯ୍ୟାବର୍ତ୍ତମାନେନ କୁଞ୍ଜରେଣ ସହ ସଭ୍ୟ ଦକ୍ଷିଣତ ବ୍ରାମେତି କିଞ୍ଚିତ୍ ଉତ୍ସାହ ପ୍ରାପ୍ୟ। କୁବଳ ପିଟା ଭାବୁଛି ମୁଁ ତାଙ୍କୁ ଧରିଦେବି, ଏଇଭଳି ଭାବରେ ତାଙ୍କ ଉତ୍ସାହ ଆସୁଛି, ଭଗବାନ ସେ ଉତ୍ସାହ ପ୍ରଦାନ କରୁଛନ୍ତି। ପୁଚ୍ଛା ଅଗ୍ରାହୀଣ କୃଷ୍ଣ ଗ୍ରହିତୁଂ, ଯଦି ଦକ୍ଷିଣ ତ କୃଷ୍ଣଙ୍କୁ ସେ ଚିନ୍ତା କରୁଛି ଧରିଦେଇକିରି ଶୁଣ୍ଢରେ ଧରିଦେଇକିରି ତାଙ୍କୁ ମାରିଦେବ, ଏଇଭଳି ଭାବରେ ଭଗବାନ ତାଙ୍କୁ ବୁଲାଉଛନ୍ତି। ବାମ ଦିଗରେ ରହିଛନ୍ତି, ଯେତେବେଳେ ହାତୀ ତାଙ୍କୁ ଧରିବା ପାଇଁ ବାମ ପଟକୁ ଯାଉଛି, ସେତେବେଳେ ସେ ପୁଣି ଭଗବାନ ଡାହାଣ ପଟକୁ ପଳେଇ ଆସୁଛନ୍ତି। ଏଇଭଳି ଭାବରେ ବାମ ଡାହାଣ ହେଇ ବୁଲି ବୁଲିକିରି ସେ ଥକିଗଲାଣି, ବେଦମ ହେଇଗଲାଣି। ତେଣୁ 10 ନମ୍ବର ଶ୍ଳୋକ, ହଁ ମୁଁ କହିଥିଲି ଏଇଟା ଅଚ୍ୟୁତ କାହିଁକି ଏଠି କୁହାଗଲା ନା, ସନାତନ ଗୋସ୍ୱାମୀ ତାଙ୍କ ଭାଷ୍ୟରେ ଅଚ୍ୟୁତ ଇତି କଦାଚିତପି ତଦା ତତ୍ ପୁଚ୍ଛ ଗ୍ରହଣ ଚ୍ୟୁତି ରହିତ ଅଭିପ୍ରାୟଣ। କେତେବେଳେ ହେଲେ ଛାଡ଼ୁନାହାନ୍ତି, ସେ ପୁଚ୍ଛକୁ ଧରିଛନ୍ତି ଭଗବାନ ଅଚ୍ୟୁତ, ସିଏ ତାଙ୍କର କେବେ ଚ୍ୟୁତ ହେବ ନାହିଁ। ଆମେ ସବୁ ଚ୍ୟୁତ ହେଇଯାଉଛେ, ଭଗବତ ଗୀତାରେ ଭଗବାନ କହିଛନ୍ତି ସେ କଥା, ଦ୍ୱାଭିମ ପୁରୁଷ ଲୋକେ କ୍ଷରସା କ୍ଷର ଏବଚ, ଆମେ ସବୁ କ୍ଷର ବା ଚ୍ୟୁତ ଆମେ ହେଇଯାଇଛେ। ଆହୁରି ବହୁତ ଜୀବ ଅଛନ୍ତି ଯେଉଁମାନେ ଅକ୍ଷର ବା ଅଚ୍ୟୁତ, ଭଗବାନ ଭଳି ସେ ଭଗବାନ ମଧ୍ୟ ସେମାନେ ମଧ୍ୟ ମାନେ ଭଗବାନ ଯେଉଁଭଳି ଭାବରେ ଅକ୍ଷର, ଜୀବମାନେ ମଧ୍ୟ ସେଇଭଳି ଭାବରେ ଅକ୍ଷର, କିନ୍ତୁ ଭଗବାନ ଆଉ ଜୀବ ଭିତରେ ତଫାତ୍ ରହିଛି। କିନ୍ତୁ ଆମର କ୍ଷର ହେବାର ବା ପତନ ହେବାର ଆମର ସମ୍ଭାବନା ବହୁତ ରହିଛି, କିନ୍ତୁ ଭଗବାନ କେବେ ହେଲେ ପତନ ପତିତ ହୁଅନ୍ତି ନାହିଁ। ସେଥିପାଇଁ ଏ ଶବ୍ଦ ବ୍ୟବହାର କରିଛି ଅଚ୍ୟୁତ, ଭଗବାନ ଭଗବାନ ହେଉଛନ୍ତି ଅଚ୍ୟୁତ। ଅଚ୍ୟୁତଂ କେଶବଂ ରାମ ନାରାୟଣଂ, ଅଚ୍ୟୁତଂ କେଶବଂ କୃଷ୍ଣ ଦାମୋଦରଂ ବାସୁଦେବଂ ଭଜେ, କୃଷ୍ଣ ଦାମୋଦରଂ ବାସୁଦେବଂ ଭଜେ। ଅଚ୍ୟୁତଂ କେଶବଂ ରାମ ନାରାୟଣଂ, ଅଚ୍ୟୁତଂ କେଶବଂ
ரமநாராயணம் கிருஷ்ணதாமோதரம் வசுதேவம் பஜே கிருஷ்ணதாமோதரம் வசுதேவம் பஜே சிதரங் மாதவம் கோபிகாவல்லவம் சிதரங் மாதவம் கோபிகாவல்லவம் ஜனகி நாயகம் ராமச்சந்திரம் பஜே ஜனகி நாயகம் ராமச்சந்திரம் பஜே ராதிகா நாயகம் கிருஷ்ணச்சந்திரம் பஜே ராதிகா நாயகம் கிருஷ்ணச்சந்திரே அச்சுதம் கேசவம் ராமநாராயணம் அச்சுதம் கேசவம் ரமநாராயணம் கிருஷ்ணதாமோதரம் வசுதேவம் பஜே கிருஷ்ணதாமோதரம்
பகவான் அச்சுத தங்கர் கேவலே பத்தன ஹுவ நாஹி தேணு ஜோ குஹகலா பகவான் தாபரே 10 நம்பர் சுக்கர் குஹாயாஉச்சி தத்தோ அபிமுகம் அபித்ய பாணினா ஹத்யச பாரணம் ராத்ரவன் பாதயமாச ஸ்ருஷ்யமான பதே பதே லீலா சலிச்சு பகவான் லீலா புருஷோத்தம் கர தேணு இட்டு குஹாயாஉச்சி ଯେ ତତ ଏଇଭଳି ଭାବରେ ବୁଲେଇ ବୁଲେଇକିରି ବର୍ତ୍ତମାନ କ'ଣ କଲେ ଭଗବାନ ଆଉ ଗୋଟେ ଖେଳ ଆରମ୍ଭ କଲେ ଅଭିମୁଖଂ କହିଲେ ସମ୍ମୁଖ ଭାଗ ଭଗବାନ ପଳେଇଗଲେ ତାଙ୍କ ଆଗକୁ ପଳେଇଗଲେ ଅଭ୍ୟଥ୍ୟ ତାଙ୍କ ସମ୍ମୁଖକୁ ଯାଇକିରି ପ୍ରାପ୍ୟ ହେଇକିରି କ'ଣ କଲେ ନା ପାଣିନା କହିଲେ ହସ୍ତେନ ବାରଣ ଗଜମ ଆହତ୍ୟ ଭଗବାନ ସମ୍ମୁଖକୁ ଯାଇକିରି ଭଗବାନ ଗୋଟେ ତାକୁ ଗୋଟେ ପ୍ରହାର କଲେ ବାମ ହାତରେ ପାଣିନା କହିଲେ ସାଧାରଣତଃ ବାମ ହାତ ବୋଲି ବୁଝିବାକୁ ପଡ଼ିବ ଭଗବାନ ଲେଫ୍ଟିଷ୍ଟ ନା କ'ଣ କେତେ ଜଣ ଅଛନ୍ତି ସେମାନେ ବାମ ହାତରେ ମଧ୍ୟ ଖାଦ୍ୟ ଗ୍ରହଣ କରନ୍ତି ଖାଆନ୍ତି ମଧ୍ୟ ସେମାନେ କ'ଣ ପାଇଁ ବାମ ହାତରେ ସବୁ ସେମାନେ କାର୍ଯ୍ୟ କରନ୍ତି ତାଙ୍କ ବାମ ହାତ ହେଉଛି ଟିକେ ଅଧିକା ବଳ ରହିଛି ବାମ ହାତ ଡାହାଣ ହାତ ଅପେକ୍ଷା ଯାହାକି ହଉ ଭଗବାନ କ'ଣ କଲେ ନା ପ୍ରାଦୁର୍ବନ କହିଲେ ପ୍ରକର୍ଷଣ ସମନ୍ତ ତ ଧାବନ ଭଗବାନ ତା ଆଗରେ ଯାଇକିରି ଗୋଟେ ବିଧା ମାରିଦେଇକି ପଳେଇଗଲେ ଦୌଡ଼ିଲେ ଭଗବାନ ପ୍ରାଦୁର୍ବନ ଭଗବାନ ଦୌଡ଼ିଲେ ତେଣୁ ହସ୍ତିନା ସ୍ପୃଷ୍ଟ ହାତୀ କ'ଣ କରୁଛି ତାଙ୍କୁ ଧରିବା ପାଇଁ ଧାଉଁଛି ମଧ୍ୟ ସ୍ପୃଶ୍ୟମାନ ପଦେ ପଦେ ହାତୀ ଭାବୁଛି ମୁଁ ଛୁଇଁଦେବି ଛୁଇଁଦେବି ଏଇଭଳି ଭାବରେ ଭଗବାନ ଲୀଳା କରୁଛନ୍ତି ପଦେ ପଦେ ପ୍ରତି ପଦକ୍ଷେପଂ ତଂ ଗଜଂ ପାତୟ ମାସ ସ ଯଥା ପତତି ତଥା ତଂ ବଞ୍ଚୟନେବ ପ୍ରାଦୁର୍ବନ ଇତ୍ୟର୍ଥ ଭଗବାନ କିଛି ବାର ଦୌଡ଼ିକିରି ପୁଣି ପଡ଼ିଗଲେ ତଳେ ପଡ଼ିଗଲେ ଏ ଭଗବାନ ଲୀଳା ଏଭଳି ଭାବେ ଲୀଳା କରୁଛନ୍ତି ଭଗବାନ ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଅଥା ଅନ୍ୟଂ ଖେଳାଂ ଦର୍ଶୟନ୍ ପୁଚ୍ଛଂ ତତ୍ୟାଜେ ତ୍ୟାହ ଗୋଟିଏ ପ୍ରକାର ଲୀଳା କଲେ ଭଲ ଲାଗିବନି ନା ସବୁ ରହିଛନ୍ତି ଦର୍ଶକମାନେ ସବୁ ରହିଛନ୍ତି ଦେଖୁଛନ୍ତି ତେଣୁ ଭଗବାନ କ'ଣ କଲେ ନା ଆଉ ଗୋଟେ ଲୀଳା କଲେ ଆଉ ଗୋଟେ ଖେଳ କଲେ ତା ସହିତ କ'ଣ କଲେ ନା ପୁଚ୍ଛକୁ ତ୍ୟାଗ କରିଦେଲେ ପୁଣି କ'ଣ କଲେ ନା ପାଣି ନା ଆହତ୍ୟ ଈଶଦେବ ପ୍ରଭୃତିୟ ଯଥାବତ୍ ପ୍ରହାରେ ସଦ୍ୟ ମରଣାତ୍ ଭଗବାନ ଯଦି ଗୋଟିଏ ପ୍ରହାର ମାରିଥାନ୍ତା ସେ ମୃତ୍ୟୁବରଣ କରିଥାନ୍ତା କିନ୍ତୁ ଏଭଳି ଭାବେ ପ୍ରହାର କଲେ ଯେମିତିକି ସେ ମରିବ ନାହିଁ ବଞ୍ଚିକି ରହିବ ଛଟପଟ ହେବ ଏଇଭଳି ଭାବରେ ପ୍ରହାରଟେ କଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସଦ୍ୟ ମରଣାତ୍ ଗୋଟିଏ ପ୍ରହାରରେ ସେ ମୃତ୍ୟୁବରଣ କରିବ ଯାହା ହଉ ପ୍ରାରଭ୍ୟ ମାନ ଖେଳା ଆଉ ଗୋଟେ ଖେଳ ଆରମ୍ଭ କଲେ ଭଗବାନ ନ ନିଷ୍ପଦ୍ୟତେ ଇତି ଭାବ ତାକୁ ନ ମାରିକିରି ପୁଣି ଖେଳିବା ପାଇଁ ଆରମ୍ଭ କଲେ ତେଣୁ ଭଗବାନ କ'ଣ କଲେ ନା ଗୋଟିଏ ବିଧା ମାରିକି ପ୍ରାଦ୍ରବନ ସନ୍ନୀତି ପ୍ରକର୍ଷେଣ ଦ୍ରବନ ନପି ତେଣୁ ସାମ୍ନାରେ ଦୌଡ଼ିଲେ ଭୟ କରିକି ଦୌଡ଼ିଲେ ଭଗବାନ ତେଣୁ ପଛେ ପଛେ ଇଏ ଗଜ ମଧ୍ୟ ଦୌଡ଼ୁଛି ତେଣୁ ତତ୍ ଉତ୍ସାହ ବର୍ଦ୍ଧନାର୍ଥଂ ସ୍ୱସ୍ୟ ପ୍ରଦ୍ରବଣ ଦର୍ଶାୟମାସ ତମ୍ ତାଙ୍କର ଉତ୍ସାହ ବର୍ଦ୍ଧନ କରିବା ପାଇଁ ନହେଲେ ଭଗବାନ ଯଦି ଦୌଡ଼ିବେ କିଏ ଛୁଇଁପାରିବ ଭଗବାନ ପାଣି ପାଦ ଯବନ ଗ୍ରହିତା ଏଭଳି ଭାବରେ ରହିଛି ଭଗବାନଙ୍କର ଯଦି ପାଣି ନାହିଁ କିନ୍ତୁ ସେ ସବୁ ଗ୍ରହଣ କରିପାରନ୍ତି ଭଗବାନ ଯଦି ପାଦ ନାହିଁ କିନ୍ତୁ ସେ ବହୁତ ଦ୍ରୁତ ବେଗରେ ଯାଇପାରନ୍ତି, ଏ ଉପନିଷଦରେ ବର୍ଣ୍ଣନା କରାଯାଏ, ଏଇଟାକୁ ବୁଝିପାରନ୍ତି ନାହିଁ ମାୟାବାଦୀମାନେ। ସେମାନେ କହନ୍ତି ଶାସ୍ତ୍ରରେ ବର୍ଣ୍ଣନା କରାଯାଏ ତାଙ୍କର ପାଣି ନାହିଁ, ତାଙ୍କର ପାଦ ନାହିଁ, ତାଙ୍କର ପାଣି ନାହିଁ, ପାଦ ନାହିଁ, ହାତ ନାହିଁ, ପାଦ ନାହିଁ, ମାନେ ତାଙ୍କର ଆମ ଭଳି ହାତ ନାହିଁ, ତାମାନେ ଆମ ଭଳି ପାଦ ନାହିଁ, ତାଙ୍କର ହାତ ନଥିଲେ ମଧ୍ୟ ସେ ସବୁ ଗ୍ରହଣ କରିପାରନ୍ତି। ଯେଭଳି ଭାବରେ ଶାଲବେଗ, ଏ ସରି କ'ଣ ତାଙ୍କ ନା, ଦାସିଆ ବାଉରୀ ଭଗବାନ ପ୍ରଦାନ କଲେ ନଡ଼ିଆ, ସାଙ୍ଗେ ସାଙ୍ଗେ ଜଗନ୍ନାଥ ଆସିକି ଗ୍ରହଣ କରିଦେଲେ, ତାଙ୍କ ହାତ ଗୋଟେ ଅଦୃଶ୍ୟ ହାତ ଆସିଲା, ସେ ନଡ଼ିଆକୁ ନେଇକି ପଳେଇଗଲା ହାତ। ଏ ଭଗବାନଙ୍କ ଏଇଭଳି ଭାବରେ ରହିଛି ଲୀଳା। ତେଣୁ ବସ୍ତୁତସ୍ତୁ ସ୍ୱସ୍ୟ ତଦୀୟ ଦେବ ଦ୍ରବଣ ମିତ୍ୟର୍ଥ ଅତେ ପଦେ ପଦେ ତେନ ସ୍ପୃଶ୍ୟମାନ ସନ୍ ତଂ ପାତୟାମାସ ଇତି ତଂ ପାତୟିତୁମ୍ ଏବ ସ୍ୱୟଂ ମୁହୁ ମୁହୁ ଦ୍ରବଣା ସମର୍ଥ ଇବ ସ୍ଖଳତ୍ ମିତ୍ୟର୍ଥ। ଭାବୁଛି ମୁଁ ଧରିଦେବି ଧରିଦେବି, ଏଇଭଳି ଭାବରେ ଭଗବାନ ଦୌଡ଼ୁଛନ୍ତି। ଏବଂ ଏଇଭଳି ଭାବରେ ଇଏ ଆଉ ଗୋଟେ ଖେଳା ଚାଲିଛି, ଲୋକମାନେ ଦେଖୁଛନ୍ତି, ଲୀଳା ଦେଖୁଛନ୍ତି, ଆଶ୍ଚର୍ଯ୍ୟ ହେଉଛନ୍ତି। ଏତେ ବଡ଼ ହାତୀ, ଇଏ ଛୋଟ ପିଲା ଖେଳୁଛି ତା ସହିତ, ହାତୀ ସହିତ। ସମସ୍ତେ ହାତୀ ଦେଖିଲେ ସମସ୍ତେ ଦୌଡ଼ିକି ପଳେଇବେ। ଗୋଟେ ହାତୀ ଆସିଲା ମାନେ ଆମେ କ'ଣ କରିବା, ସମସ୍ତେ ଦୌଡ଼ିକି ପଳେଇବା, କେହି ରହିବେ ନାହିଁ। କିନ୍ତୁ ଭଗବାନ ଖେଳୁଛନ୍ତି ତାଙ୍କ ସହିତ। ତେଣୁ ଏଠି କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି, ଈଶତ୍ ପ୍ରଭୃତ୍ୟ ଅନ୍ୟଥା ନିରୁତ୍ସାହତ୍ୟା ତସ୍ୟ ବିମୁଖ୍ୟା ସମବାଦ। ଭଗବାନ ତା ସହିତ ଏଭଳି ଖେଳୁଛନ୍ତି, ନହେଲେ ସେ ଯଦି ଜାଣିବ ଯେ ଏ ମୋର ସବୁ ବହୁତ ବଡ଼ଶାଳୀ, ତାହେଲେ ସେ ପଳେଇଯିବ, ରହିବ ନାହିଁ ସେଠି, ବୈମୁଖ୍ୟ ସମ୍ଭବାଦ। ତେଣୁ ଆଉ ଖେଳା ହୋଇପାରିବ ନାହିଁ। ତେଣୁ ଭଗବାନ ଏଇଭଳି ଭାବରେ ଖେଳୁଛନ୍ତି ତା ସହିତ। ତେଣୁ ପରଶ୍ଲୋକରେ କୁହାଯାଉଛି ଯେ ସଧାବନ୍ କ୍ରୀଡ଼ା ଭୂମୌ ପତିତ୍ୱା ସଶୋତ୍ଥିତା ତଂ ମତ୍ୱା ପତିତଂ କ୍ରୋଧୋ ଦନ୍ତାଭ୍ୟାଂ ସୋ ହନତ୍ କ୍ଷିତିମ୍। 11 ଶ୍ଳୋକରେ କୁହାଯାଉଛି ସହ କହିଲେ ଗଜ କ୍ରୀଡ଼ା ଧାବନ ଭୂମୌ ପତିତ୍ୱା, ଭଗବାନ ଖେଳୁଛନ୍ତି, ଭଗବାନ ଇଏ କିନ୍ତୁ ଭାବୁଛି କ'ଣ ତାଙ୍କୁ ହତ୍ୟା କରିବ, ଆର ଖେଳ ନୁହଁ, ଆର ହେଉଛି କାଳ, ଭଗବାନଙ୍କର ଖେଳ ଆର କାଳ, ଜାଣିପାରୁନାହିଁ ସିଏ। ଭଗବାନ ଏଇଭଳି ଭାବରେ ଖେଳି ଧାଇଁ ଧାଇଁକିରି ଯାଉ, କହିଲେ କ'ଣ କରେ ନା ଭୂମି ପତିତ୍ୱା, ଭୂମିରେ ତଳେ ପଡ଼ିଗଲା ଭଳିଆ ଦେଖେଇଲେ, ପଡ଼ିଗଲେ ଭଗବାନ, ଯେମିତି ଆଉ ତାଙ୍କର ଶକ୍ତି ନାହିଁ ବା ଏମିତି ହେଇକି ପଡ଼ିଗଲେ ତଳେ ଭଗବାନ। ତେଣୁ ପଡ଼ିକିରି ସହସା ଉତ୍ଥିତ, ଯେଉଁ ସମୟରେ ପଡ଼ିଲେ ସେହି ସମୟରେ ସେ ଉଠି ପଡ଼ିଲେ, କିନ୍ତୁ ଏତେ କ'ଣ ଏତେ ଶୀଘ୍ର ସେ ଉଠି ପଡ଼ିଲେ, ଇଏ ଭାବିଲା କ'ଣ ନା ସେ ପଡ଼ିକି ରହିଛି, କୃଷ୍ଣ ପଡ଼ିକି ରହିଛି, ଏଇଭଳି ଭାବରେ ସେ ଭାବୁଛି। ତେଣୁ ତଂ ଶ୍ରୀକୃଷ୍ଣ ପତିତଂ ମତ୍ୱା, ସେ ଭାବିଲା ଏ କୃଷ୍ଣ ଏଇଠି ପଡ଼ିଛି, ପଡ଼ିବାର ଦେଖିଲେ, ଏ କିଭଳିଆ ପିଟା ଦେଖିଲା, କିନ୍ତୁ ଭଗବାନ ଯେ ଉଠିଗଲାଣି ସେ ଆଉ ଦେଖିପାରି ନାହିଁ। ଭଗବାନ ଯେଉଁ ସମୟରେ ପଡ଼ିଲେ ସେହି ସମୟରେ ଉଠି ପଡ଼ିଲେ, କି ଯାହା ହଉ ଭଗବାନ ଏଇଭଳି ଭାବେ ଉଠି ପଡ଼ିଲେ, ମୋତେ ଭଗବାନ ସେଠି ରହିଥାଏ, ଏମିତି ଯେ ଭଗବାନ ସବୁକିଛି କରିପାରନ୍ତି। ତେଣୁ ସିଏ ଭାବିଲା ଇଏ ଏଇଠି ରହିଛି କୃଷ୍ଣ, ଏଇଠି ରହିଛି କହିକିରି ଅବଧାର୍ଯ୍ୟ କ୍ରୋଧ ସନ୍, ଏତେ ସବୁ ତା ସବୁ ତା କ'ଣ ମାନେ ବହୁତ କଷ୍ଟ ତାଙ୍କୁ ଦେଲାଣି କୃଷ୍ଣ, ସେ ଭାବିକିରି କ'ଣ କରୁଛି, ବହୁତ କ୍ରୋଧ ହେଇକିରି ତାର କ୍ରୋଧ ବଢ଼ି ବଢ଼ିକା ଯାଉଛି। କ'ଣ କଲା ଦନ୍ତାଭ୍ୟାମ କ୍ଷିତିଂ ଅହନତ୍, ତାର ଯେଉଁ ଦନ୍ତ ଥିଲା, ଦୁଇଟି ଦାନ୍ତ ଥିଲା ଭଜ ଦାନ୍ତ, ସେ ଦାନ୍ତ ଦୁଇଟିରେ ପୃଥିବୀ, ସେ ଯେଉଁଠି ଭାବିଛି ଏ କୃଷ୍ଣ ଏଇଠି ପଡ଼ିଛି ବୋଲି ଭାବିକିରି ସେଇ ଦାନ୍ତରେ ଅହନତ୍ ଆଘାତ କରିବା ପାଇଁ ଚାହିଁଲା, ଦାନ୍ତ ଦ୍ୱାରା ଏକାଥରକେ ମାରିଦେବି ଏଇଭଳି ଚିନ୍ତା କରି ଜୋରରେ ମାରିଛି ଦାନ୍ତ। ଦେଖିଲା ବେଳକୁ ସେଠି ତ ଭଗବାନ ନାହାନ୍ତି, ସେଠି କୃଷ୍ଣ ନାହାନ୍ତି, ଖାଲି ରହିଛି କ'ଣ, ସେଠି ଖାଲି ରହିଛି ପଥର, ପଥର ସେଠି ରହିଛି, ପଥରରେ ବାଜିଲା ଦାନ୍ତ, ଯାହା ହେବ ଦାନ୍ତ ହିସାବ କରନ୍ତୁ। ତେଣୁ ହରିବଂଶରେ କଥା କୁହାଯାଇଛି ଯେ ପପାଦ ଭୂମି ଜାନୁଭ୍ୟାଂ ଦଶନାଭ୍ୟାଂ ତୁତୋଚ, କ'ଣ କଲା ତଳେ ମାନେ ପାଦକୁ, ଏ ହରିବଂଶରେ ବର୍ଣ୍ଣନା କରି ବିଷ୍ଣୁ ପୁରାଣ ଉଦ୍ଧାର କରି ଏ କଥା କୁହାଯାଇଛି, ସନାତନ ଗୋସ୍ୱାମୀ ଏଇଟାକୁ ଉଦ୍ଧାର କରିଛନ୍ତି, କ'ଣ କଲା ନା ଦୁଇ ଗୋଡ଼କୁ ତଳକୁ ଦେଇ ଦେଇକିରି ଏଭଳି ଭାବରେ ଜାନୁରେ ଜାନୁକୁ ତଳକୁ ପକେଇ ଦେଇକି ରଖିଦେଇକି ଭୂମିରେ ଜାନୁକୁ ରଖିକିରି ଜୋରରେ ମାରୁଛି ଦର୍ଶନ ଦର୍ଶନ ଦ୍ୱାରା, କହିଲେ ପିଲା ତ ପଡ଼ିଛି ଆଉ ଉଠିପାରୁ ନାହିଁ, ଆଉ ବଡ଼ ନାହିଁ, ମୁଁ ଏକାଥରକେ ହତ୍ୟା କରିଦେବି। ଏଇଭଳି ଭାବରେ ବହୁତ ଜୋରରେ ଦନ୍ତାଘାତ କଲା। ତେଣୁ ଏଣେ କ'ଣ ହେଇଛି ନା, 12 ଶ୍ଳୋକ କୁହାଯାଉଛି ଯେ ସୋ ବିକ୍ରମେ ପ୍ରତିହତେ କୁଞ୍ଜରେ କୁଞ୍ଜରେନ୍ଦ୍ରୋ ଅତ୍ୟମର୍ଷିତ ଚୋଦ୍ୟମାନ ମହାମାତ୍ରେୟ କୃଷ୍ଣ ମଭ୍ୟ ଦ୍ରବଦୃଷା। ଏହିଭଳି ଭାବରେ ଏବଂ ସ୍ୱ ବିକ୍ରମେ କହିଲେ ନିଜ ବୀର୍ଯ୍ୟ ପ୍ରତିହତେ, ଆଉ ତ କୃଷ୍ଣ ତ ନାହାନ୍ତି ସେଠି, ଖାଲି ଦାନ୍ତ ଯେଉଁ ଜୋରରେ ବାଜିଲା ସିଏ ଛଟପଟ ହେଇଗଲା, ତା ଦାନ୍ତ ହଲିଗଲା ଆଉ ରହିଲା ନାହିଁ, ଦାନ୍ତ ପଡ଼ିଯିବ ଏଇଭଳି ଅବସ୍ଥାରେ ହେଇଗଲା ଦାନ୍ତ ଦୁଇଟା ଯାକ। ତେଣୁ ଏହିଭଳି ଭାବରେ ସ୍ୱ ବିକ୍ରମ ପ୍ରତିହତେ ପ୍ରତିହତ କରି ବିଫଳ ହେଇଗଲା। ତେଣୁ ଅତିମର୍ଷିତ ଅମର୍ଷିତ ଆହୁରି କ୍ରୋଧ ତାର ବଢ଼ିଗଲା। ଅତ୍ୟତମ ଅସହିଷ୍ଣୁ, ତେଣୁ କୁଞ୍ଜରେନ୍ଦ୍ର କୁଞ୍ଜରମାନଙ୍କ ଭିତରେ ଯେ ଇନ୍ଦ୍ର ରାଜା ଗଜରାଜ, ସେ କୁବୁଡ଼ାପିଡ଼ ସହସ୍ତିରାଜ ମହାମାତ୍ରେୟ ମହାମାତ୍ର ତାଙ୍କର ମାହୁତ ପଦରେ ରହିଛନ୍ତି, ପ୍ରଧାନ ହସ୍ତିପାଳକେଇ ଚୋଦ୍ୟମାନ କହିଲେ ପ୍ରେଷ୍ୟମାନ ସନ୍ ରୁଷା କ୍ରୋଧେନ କୃଷ୍ଣମ ଅଭ୍ୟଦ୍ରବତ। ତେଣୁ ଭଗବାନ ଉଠି ପଡ଼ିଛନ୍ତି, ତେଣୁ ସେ ପୁଣି କୃଷ୍ଣଙ୍କ ପଛରେ ଧାଇଁଲା। ଇଏ ଯେଉଁ ରହିଛି ତାଙ୍କର ମାହୁନ୍ତ ରହିଛି, ମାହୁନ୍ତ ପୁଣି ତାଙ୍କୁ ସେ ହାତୀକୁ ପୁଣି ପଠାଉଛନ୍ତି, ତା'ର ଯେଉଁ ଆଙ୍କୁଶ ରହିଛି ଆଙ୍କୁଶ ମାରି ତାକୁ ପଠାଉଛନ୍ତି କୃଷ୍ଣଙ୍କୁ ପୁଣି ଧରିବା ପାଇଁ। ତେଣୁ ବର୍ତ୍ତମାନ ପୁଣି ହସ୍ତି ଧାଉଁଛି କୃଷ୍ଣଙ୍କ ପଛରେ। ତେଣୁ ଏଠାରେ କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି ଯେ କୃଷ୍ଣ ମିତି ବେଗେନ ତଦ୍ ଆକର୍ଷଣ ଅଭିପ୍ରାୟଣ। କୃଷ୍ଣ ଶବ୍ଦ ବ୍ୟବହାର କରାଯାଇଛି ନା, କୃଷ୍ଣ ମଭ୍ୟ ଦ୍ରବଦୃଷା, କୃଷ୍ଣ ଶବ୍ଦରେ ସନାତନ ଗୋସ୍ୱାମୀ କହୁଛନ୍ତି କାହିଁକି କୃଷ୍ଣ ଶବ୍ଦ ବ୍ୟବହାର କରାଗଲା ନା, ଇତି ବେଗେନ ତଦ୍ ଆକର୍ଷଣ ଅଭିପ୍ରାୟଣ। କୃଷ୍ଣ କହିଲେ ଆକର୍ଷଣ କରିବେ, ତେଣୁ ଭଗବାନ ଯଦିଓ ଧାଉଁଛନ୍ତି କିନ୍ତୁ ତଥାପି ଆଙ୍କୁ ଆକର୍ଷଣ କରୁଛନ୍ତି କୃଷ୍ଣ, ସେ ସମସ୍ତଙ୍କୁ ଆକର୍ଷଣ କରିବେ, ତେଣୁ ଏଇ ଶବ୍ଦଟି ବ୍ୟବହାର କରାଯାଇଛି। ତେଣୁ ବର୍ତ୍ତମାନ ଭଗବାନ ପଛରେ ହାତୀ ଗୋଡ଼ଉଛି। ତେଣୁ 13 ଶ୍ଳୋକରେ କୁହାଯାଉଛି, ତମ୍ ଆପତନ୍ତଂ ମାସାଦ୍ୟ ଭଗବାନ ମଧୁସୂଦନ ନିଗୃହ୍ୟ ପାଣି ନାଂହସ୍ତଂ ପାତୟା ମାସ ଭୂତଳେ। ଏଇ କୁହାଯାଉଛି ଯେ ଭଗବାନ ମଧୁସୂଦନ ଆପତନ୍ତଂ ସ୍ୱାଭିମୁଖମ ଆଗଛନ୍ତଂ, ଭଗବାନ ଦେଖୁଛନ୍ତି ସେ ଆସୁଛି, ହାତୀ ଆସୁଛି, ତେଣୁ ତଂ କହିଲେ ସେ ଗଜକୁ ଆସାଧ୍ୟ ତା ପାଖକୁ ଆସି ପହଞ୍ଚିଗଲେ, ଆଉ ଗଲେ ନାହିଁ, ହାତୀ ଆସି ପହଞ୍ଚିଗଲା ପାଖରେ। ତେଣୁ ଭଗବାନ କ'ଣ କଲେ ନା, ପାଣି ନା କହିଲେ ସୋ ହସ୍ତେନ ହସ୍ତଂ, ହସ୍ତଂ କହିଲେ ହାତୀ ବୋଲି ତା ଶବ୍ଦ ହେଇଛି, ହସ୍ତି ଶବ୍ଦ ହେଇଛି କାହିଁ କ'ଣ ପାଇଁ ହେଇଛି ନା, ପଶୁମାନଙ୍କର ହାତ ନାହିଁ କିନ୍ତୁ ଆର ଗୋଟେ ହାତ ଦେଇଛନ୍ତି ଭଗବାନ, ତେଣୁ ଆର ନାମ ହେଇଛି ହସ୍ତି, ଶୁଣ୍ଢ, ଶୁଣ୍ଢଟା ତା'ର ଗୋଟେ ହାତ ଭଳି। ତେଣୁ ଭଗବାନ ସେ ହାତ ତା'ର ହସ୍ତ ବା ତା'ର ଶୁଣ୍ଢକୁ ନିଗୃହ୍ୟ ଭଗବାନ ପ୍ରପିଡ଼୍ୟ ଭୂତଳେ ପାତୟା ମାସ, ତା ହାତକୁ ହାତ ତାକୁ ତା'ର ହାତକୁ ଭଗବାନ ନିଜ ହାତରେ ଧରି ତାକୁ ତଳକୁ ପକାଇଦେଲେ ଭୂତଳେ ପାତୟା ମାସ। ତେଣୁ ଏ ଶ୍ଳୋକ ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ତତଶ ସମୟାଧିକ୍ୟ ମାଲକ୍ଷ, ବହୁତ ସମୟ ହେଇଗଲାଣି, ତେଣେ ଅନ୍ୟାନ୍ୟ ସବୁ ରହିଛି, ଲୀଳା ସବୁ ରହିଛି, ଅନ୍ୟ ବହୁତ ନାଟକ ସବୁ ହେବ ଭଗବାନ, ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି। ଭଗବାନ ଏଇଟା ଚିନ୍ତା କଲେ, ଏ ବହୁତ ଖେଳ ହେଇଗଲା, ଏତେ ଏଇଟାକୁ ମାନେ କମ୍ପ୍ଲିଟ୍ କରିବା, ଶେଷ କରିଦେବା ଖେଳ ବର୍ତ୍ତମାନ। ତେଣୁ ତଥସ୍ତ ସମୟାଧିକ ମାଲକ୍ଷ, ଭଗବାନ ଜାଣିପାରିଲେ ବହୁତ ସମୟ ଅଧିକ ହେଇଗଲାଣି, ତେଣୁ କ'ଣ କଲେ ଭଗବାନ, ନା ତେନ ସହ ଖେଳାଙ୍ଗ ସମାପୟ ମାସ ଇତ୍ୟାହ, ବର୍ତ୍ତମାନ ଖେଳ ସମାପ୍ତ କରିଦେବେ ଭଗବାନ, ଭଗବାନଙ୍କ ଇଚ୍ଛାରେ ସବୁ ହେଉଛି ନା। ଆମର ଯେଉଁ ଅଘାସୁର ଲୀଳାରେ ବର୍ଣ୍ଣନା କରାଯାଇଥିଲା ସେ କଥା, ଅଘାସୁର ଲୀଳାରେ ଭଗବାନ ଖେଳୁଛନ୍ତି, ଯେତେବେଳେ ପୌଗଣ୍ଡ ଲୀଳାରେ ଏଇଟା ହେଇଥିଲା, କୌମାର ଲୀଳାର ଅନ୍ତିମ ସମୟର କଥା, 5 ଲୀଳା, 5 ଲୀଳାଟି ଯେତେବେଳେ ହେଉଛି ଅଘାସୁରକୁ ବଧ କରିବେ ଭଗବାନ, ଭଗବାନ କିନ୍ତୁ ଅଘାସୁର କଥା ଚିନ୍ତା କରୁନାହାନ୍ତି, ଭଗବାନ ଖେଳ ଚାଲିଛି ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ। ତେଣୁ ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି, ସକାଳୁ ସକାଳୁ ଉଠିକି ଭଗବାନ ଯାଇଛନ୍ତି ସେଦିନ, ଆଉ କିଛି ଖାଦ୍ୟ ଗ୍ରହଣ କରିନାହାନ୍ତି, ସବୁ ଖାଦ୍ୟ ନେଇକି ଯାଇଛନ୍ତି, ସାଧୁ ଖାଦ୍ୟ ସବୁ ଫିଙ୍ଗା ଫିଙ୍ଗା ଫିଙ୍ଗି କରୁଛନ୍ତି, ଜଣେ ଅନ୍ୟ ଜଣ ଖାଦ୍ୟ ନେଇ ଫିଙ୍ଗି ଦେଉଛି, ସିଏ ତାକୁ ଗଲା ଲୋକ ଆଉ ଜଣେ ତା ଆଉ ଟିକେ ଫିଙ୍ଗି ଦେଉଛି, ଏଇଭଳି ଭାବରେ ଖେଳ ଚାଲିଛି। ସକାଳୁ ସକାଳୁ ଯାଉଛନ୍ତି, ଭଗବାନ କହୁଛନ୍ତି ଯଦା ଦୂରଗତଂ କୃଷ୍ଣ କ'ଣ, ଯେତେବେଳେ ଭଗବାନ ଟିକେ ଦୂରକୁ ଚାଲି ଯାଉଛନ୍ତି ଏ ଯେଉଁ ପ୍ରକୃତିର ଶୋଭାକୁ ଦେଖିବା ପାଇଁ, ତାଙ୍କ ସାଙ୍ଗ ବାଳକମାନେ କ'ଣ କରୁଛନ୍ତି, ଅହଂ ପୂର୍ବମ୍ ଇତି ରେମିରେ, ମୁଁ ଶୀଘ୍ର ଛୁଇଁ, ମୁଁ ତାଙ୍କୁ ଛୁଇଁବି, ଏଇଭଳି ଭାବେ କାହିଁକି ତାଙ୍କୁ ଧାଉଁଛନ୍ତି ତାଙ୍କ ପଛରେ, ଯିଏ ପ୍ରଥମେ ଛୁଇଁ ଦେଉଛନ୍ତି ରେମିରେ, ଭଗବାନ ଛୁଇଁ ଦେଲେ କେତେ ଆନନ୍ଦ ନ ହେବ, ସେ ହେଉଛି ଆନନ୍ଦ ଘନ। ଏ ଶ୍ଳୋକଟି ଦଶମ ସ୍କନ୍ଧ 12 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଲୀଳା ଚାଲିଛି। ଯୋଗମାୟା ଦେଖିଲେ ବର୍ତ୍ତମାନ ଭଗବାନଙ୍କ ସେଡ଼ୁଲ୍ ହେଉଛି କ'ଣ ନା, ଅଘାସୁରକୁ ହତ୍ୟା କରିବେ, ସେଡ଼ୁଲ୍ ରହିଛି ତାଙ୍କର, ଅଘାସୁର ହତ୍ୟା ହେବ। ତେଣୁ ଭଗବାନ ଏଇ ଭଗବାନଙ୍କ ଲୀଳା ଚାଲିଛି, ସରିବ ନାହିଁ। ତେଣୁ ଅଘାସୁରକୁ ଘିନି ଆସିଲେ କ'ଣ, ଯେଉଁ ଯୋଗମାୟାଙ୍କ ବ୍ୟବସ୍ଥାରେ ଅଘାସୁର ଆସି ପହଞ୍ଚିଗଲା ସେଇଠି, ତାପରେ ଅଘାସୁର ବଦ୍ଧ ହେବ। ତେଣୁ ସେଇଭଳି ଭାବରେ ଭଗବାନ ଦେଖୁଛନ୍ତି ଅନ୍ୟ ସବୁ ଖେଳା ସବୁ ଅଛି, ଅନ୍ୟ ସବୁ ନାଟକ ହେବ, ଆଉ ହାସ୍ତି ସହିତ କେତେ ଖେଳିବା। ତେଣୁ ଭଗବାନ କ'ଣ କଲେ ନା, ସମୟ ଏଇଟାକୁ ଏଇ ହାତୀ ସହିତ ଯେଉଁ ଖେଳ ହେଉଛି ବର୍ତ୍ତମାନ, ଏଇ କୁଳା ବଦ୍ଧ ବର୍ତ୍ତମାନ ହେବ, ଏ ଖେଳ ବର୍ତ୍ତମାନ ଏଠିକି ବନ୍ଦ କରିଦେବେ ଭଗବାନ। ଯେତେବେଳେ ଭଗବାନ ଆଜି ହେଉଛନ୍ତି କ'ଣ, ଭଗବାନ ବରାହଦେବଙ୍କର ଆବିର୍ଭାବ, ବରାହଦେବଙ୍କ ଆବିର୍ଭାବ। ଭଗବାନ ଯେତେବେଳେ ବରାହଦେବ ଆସିଥିଲେ, ବରାହଦେବ ମଧ୍ୟ ସେଇଭଳି ଭାବରେ ଖେଳୁଥିଲେ। ତୃତୀୟ ସ୍କନ୍ଧ 13-19 ଏଇ 7 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ଲୀଳା, ବରାହ ଲୀଳା, ବରାହ ଅବତାର। ହିରଣ୍ୟାକ୍ଷ ସହିତ ଖେଳୁଛନ୍ତି, ହିରଣ୍ୟାକ୍ଷ ସହିତ ଖେଳୁଛନ୍ତି, ବ୍ରହ୍ମା ଆସି ପ୍ରାର୍ଥନା କଲେ ପ୍ରଭୁ ଆଉ ସମୟ ହୋଇଗଲା, ସନ୍ଧ୍ୟା ହୋଇଯିବ, ଆପଣ ଆଉ ଖେଳିଲେ ହେବ ନାହିଁ, ଅସୁରମାନଙ୍କ ଶକ୍ତି ବଢ଼ିଯିବ, ସନ୍ଧ୍ୟା ହେଲେ ତାଙ୍କର ଅସୁରମାନଙ୍କ ଶକ୍ତି ବଢ଼ିଯାଏ, ଆପଣ ଶୀଘ୍ର ହତ୍ୟା କରନ୍ତୁ, ଏଇଭଳି ଭାବରେ କହି ହଁ ସନ୍ଧ୍ୟା ହୋଇଗଲେ ରାତିରେ ଆସିଗଲେ ତାଙ୍କର ବଢ଼ିଯିବ, ବଳ ବଢ଼ିଯିବ। ତେଣୁ ଭଗବାନ ସେଇ ଲୀଳାକୁ ସମାପନ କଲେ, ତାକୁ ହତ୍ୟା କଲେ, କାହାକୁ, ଏ ଯେଉଁ ହିରଣ୍ୟାକ୍ଷକୁ। ଆଜିର ତିଥିରେ ସେଇଟା ହେଇଥିଲା, ଭଗବାନ ଆବିର୍ଭାବ ହେଇଥିଲେ ଆଜି ତିଥିରେ, ଯାହାକୁ ଭଗବାନଙ୍କର ଇଚ୍ଛାକ୍ରମେ ଆଜି ସେ କଥାଟି ମଧ୍ୟ ଆମକୁ ଆସିଗଲା। ତେଣୁ ଏଇଠି ଦେବତାମାନେ ପ୍ରାର୍ଥନା କରିଛନ୍ତି। ତୃତୀୟ ସ୍କନ୍ଧ 19 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ସେ କହୁଛନ୍ତି, ଦେବତାମାନେ କହୁଛନ୍ତି ପ୍ରଭୁ ଆମର ଭାଗ୍ୟରେ ଦିଷ୍ଟିଆ, ଆମର ଏଇଟା ଭାଗ୍ୟ ଯେ ଆପଣ ଆଜି ଏଇ ଅସୁରକୁ ହତ୍ୟା କଲେ। କହୁଛନ୍ତି ନମୋ ନମସ୍ତେ କ୍ଷୀରଯଜ୍ଞତନ୍ତବେ ସ୍ଥିତ ଗୃହୀତ୍ୱା ଅମଳ ସତ୍ୟମୂର୍ତ୍ତେ ଦିଷ୍ଟିଆ ତୋୟଂ ଜଗତାମରନ୍ତୁ ଦ ତୋତ୍ପାଦ ଭକ୍ତ୍ୟା ବୈମିଷ ନିର୍ବୃତା। କହୁଛନ୍ତି ପ୍ରଭୁ ନମୋ ନମସ୍ତେ କ୍ଷୀରଯଜ୍ଞ ତନ୍ତବେ, ପ୍ରଭୁ ଆପଣ ଅଖିଳ ଯଜ୍ଞ ବିସ୍ତାରକାରୀ, ଆପଣ ଯଜ୍ଞ ତନ୍ତବେ ସ୍ଥିତ ଗୃହୀତ ଆମର ସତ୍ୟମୂର୍ତ୍ତି, ପ୍ରଭୁ ଆପଣ ଶୁଦ୍ଧ ସତ୍ୟ ସ୍ତରରେ ଅଛନ୍ତି, ଆପଣ ଯଦିଓ ପଶୁ ରୂପରେ ଆସିଛନ୍ତି କିନ୍ତୁ ଆପଣ କ'ଣ ତମଗୁଣ ବା ରଜଗୁଣର ନୁହନ୍ତି, ଆପଣ ଶୁଦ୍ଧ ସତ୍ୟ ମଧ୍ୟ ଖାଲି ସତ୍ୟ ମଧ୍ୟ ନୁହନ୍ତି, ଆପଣ ଶୁଦ୍ଧ ସତ୍ୟ ସ୍ତରର ସ୍ଥିତ ଗୃହୀତ ଅମଳ ସତ୍ୟମୂର୍ତ୍ତେ, ଆପଣ ଏଇ ଅଖିଳ ଯେଉଁ ସତ୍ୟ ବା ଅମଳ ସତ୍ୟ କହିଲେ ବିଶୁଦ୍ଧ ସତ୍ୟ ଆପଣ ଗ୍ରହଣ କରିଛନ୍ତି, ଆପଣ ଏଇ ମୂର୍ତ୍ତି ଆପଣ ଏଇ ରୂପ ହେଉଛି ବିଶୁଦ୍ଧ ଶୁଦ୍ଧ ମୂର୍ତ୍ତି। ତେଣୁ ଦିଷ୍ଟିଆ ହତୋୟଂ, ଆଜି ଆମର ସୌଭାଗ୍ୟରେ ଆପଣ ତାକୁ ହତ୍ୟା କଲେ, ଅସୁରକୁ ହତ୍ୟା କଲେ, ଜଗତା ମରନ୍ତୁଦ, ଯେ ଜଗତକୁ ବହୁତ ପ୍ରକାର କଷ୍ଟ ଦେଉଥିଲା ମରନ୍ତୁଦ, ତୋତ୍ପାଦ ଭକ୍ତ୍ୟା ବୈମିଷ ନିର୍ବୃତା, ପ୍ରଭୁ ଆମେ ଆପଣଙ୍କର ଭକ୍ତ, ଆମେ ଆପଣଙ୍କ ଶରଣ ଆପଣ ପାଦପଦ୍ମରେ ଆମେ ଆଶ୍ରୟ ନେଇଛୁ, ତେଣୁ ଆଜି ଆପଣମାନେ ଆପଣ ଆମକୁ ବୟମ ଇଶ ନିର୍ବୃତା, ଆମକୁ ବହୁତ ଆନନ୍ଦ ଆପଣ ପ୍ରଦାନ କରିଛନ୍ତି, ଏ ଅସୁରକୁ ହତ୍ୟା କରି ଆମକୁ ବହୁତ ଆନନ୍ଦ ପ୍ରଦାନ ନିର୍ବୃତା ବହୁତ ଆନନ୍ଦ ପ୍ରଦାନ କରିଛନ୍ତି ପ୍ରଭୁ, ଏଇଭଳି ଭାବରେ ସ୍ତୁତି କରିଛନ୍ତି। ଯାହା ହଉ ଆମେ ମଧ୍ୟ ଆଜିର ବରାହଦେବଙ୍କ ଆବିର୍ଭାବ ତିଥିରେ ବିଶେଷ କିଛି ଆମେ ଆମର ସନ୍ଧ୍ୟାବେଳେ ଚାଲିଛି କଥା, ଉପରବେଳା ବରାହଦେବଙ୍କ କଥା ଚାଲିଛି, ଏଇ ସୌଭାଗ୍ୟକ୍ରମେ ଏଇଟା ମଧ୍ୟ ଆସି ପହଞ୍ଚିଛି, ଆମେ जो भागवत कहते यहाँ संपूर्ण भागवत कहु सन्ध्या उपरवेला चारटा बेले तेणु से प्रसंगे आज आम पड़ जा गत काली जो थी आम पालन कले बराहदेव कथा तृतीय स्कंध तेर अध्याय कथा आम कल कही आ चौदह रु उन्नीस जो छटी अध्याय अच्छी से लीला कहूँ भाव भगवान चिंता कर समय टाइम हो गला टाइम है नौटा बाजिगले आम प्रसाद पाइबा से भाव आम कथा विश्राम दवा से भाव भगवान चिंता कर सब खेला सब रही कंसबद्ध इत्यादि सब नाटक हम पर कुबड़ा पीढ़ के समय नवा कहीकि भगवान चिंता कर खेल को बंद करने तेणु पाणीना एक नैव अवहेलाया बामेन वित्यर्थ पानी कहले बाम पानी भगवान सब बाम हाथ में सब कार्य भगवान डाण हाथ तेणु बाम हाथ में कौन कले गोटे बेसी जोर मारे अल्प जोर टे पाणीना एक नैव अवहेलाया हेड़ हेड़े गोटे हस्तंग सुंडंग नितरांग गृहत्वा तार हस्त को धरीदे सुंड तार जो रही तार भगवान निज बाम हाथ में तार हस्त को धरले हैंडशेक कले हैंडशेक करदे भगवान बर्तमान तेणु ये कहु पकईदे तले पकईदे तार सुंड को धरी तलू पकईदे तेणु जो तले पड़गला चौदह नंबर श्लोक कहुच्छे अच्छा आदि कौन ये अच्छी परपोट सनातन गोस्वामी कौन जे मधु महादैत्य तो अपि अस्य महत्व सूचितम ये कहगला कौन मधुसूदन बोली कहगला मधुसूदन कहले जो मधु दैत्य महादैत्य से थिला विराट दैत्य थिला तेणु मधु दैत्य तो अपि अस्य महत्व सूचितम तेणु मधु दैत्य ठारु मध्य ए आर जो आपको हत्या करेंगे ताठू अधिक महत्व बोली कहुच्छे तेणु मधुसूदन शब्द व्यवहार कर भगवान हूँ मधुसूदन मधुसूदन प्रभु तो लीला शुणुना से कि मधुसूदन से कि मधुसूदन 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 लीला शुणुना से कि मधुसूदन बासन कौन पर मजिल हम ना आगु आस मजिल हम ना बा ये कर सर पर कौन मजिल हम ना जहाँ भी हो आम कल कही भगवान लीला आनंदमय लीला कहीं आनंद लगुना आम कही रोग भल हाँ कि चाहूना कौन करम रोगी होकर रे बहुजन्म कर श्रवण कीर्तन तथा न होए कृष्ण चरणे रति आसब ना ये जन्म गोटे कथा कौन बहु जन्म बोली कहुच अपराध रही तेणु सब प्रकार असुविधा हम तेणु ये कहला पतितस्य भगवान कौन कले तो तले पकईदे चौदह नंबर श्लोक कह पतितस्य पदाक्रम्य मृगेन्द्र इव लीलाया दंतम उत्पाट्य तेनेभं हस्तिपांस अहन धरी जय श्री सीताराम हनुमान जी की तेणु चौदह नंबर श्लोक कहुच्छे हरि मृगेन्द्र सिंह हरि मृगेन्द्र मृग पशु पशु मान राजा किए सिंह तेणु भगवान कौन कले हस्तिपाशा अहनद हरी मृगेन्द्र शब्द अच्छी ना मृगेन्द्र हाँ दुटाक अच्छी हरी एवं मृगेन्द्र हरि हूँ पशु मान भीतर राजा बा सिंह हरी 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 शब्द रे अनेक अर्थ रही जोबले जो रही भागवत प्रथम स्कंध सप्तम अध्याय श्लोकटी अच्छा कौन से श्लोक जो रही हरि इतंभूत गुण हरि भगवान यह गुण रही आत्मारामस्य श्लोक रही
ହରିଶବ୍ଦରେ ସେଠି କୁହାଯାଉଛି ହରିର ଅନେକ ଅର୍ଥ ମୁଖ୍ୟ ଦୁଇ ମୁଖ୍ୟତମ ଦୁଇଟା ହେଉଛି ମୁଖ୍ୟ ଅର୍ଥ ରହିଛି ହରିର କ'ଣ କ'ଣ ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ ସମସ୍ତଙ୍କର ସେ ଅମଙ୍ଗଳକୁ ହରଣ କରନ୍ତି ଏବଂ ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନକୁ ମଧ୍ୟ ସେ ଆକର୍ଷଣ କରନ୍ତି ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗ ନାନାଂ ଚଦୁକୂଳ ଚୌରମ ଅନେକ ଜନ୍ମାର୍ଜିତ ପାପ ଚୌରମ ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି ସେ ହରି ଯିଏକି ମୃଗେନ୍ଦ୍ର ସୁମାନଙ୍କ ରାଜା ମୃଗେନ୍ଦ୍ର ସିଂହ ଇବ ଲୀଳୟା ଯେମିତି ହରି ବା ସିଂହ ଯେଭଳି ଭାବରେ ହାତୀକୁ ବଦ୍ଧ କରନ୍ତି ଭଗବାନ ସେହିଭଳି ଭାବରେ ଲୀଳାରେ ଖେଳରେ ଅନାୟାସେନ ଲୀଳୟା କହିଲେ ଅନାୟାସେନ ପତିତଂ ତଂ ତାକୁ ନିଜେ ପକେଇଦେଲେ ତା ଶୁଣ୍ଡ ଗୋଟେ ହ୍ୟାଣ୍ଡସେକ୍ କରିବା କ'ଣ ସେ ଭାବିଲେ ବୋଧେ ହ୍ୟାଣ୍ଡସେକ୍ କରିବେ ବୋଧେ ମିତ୍ରତା କରିବେ ଆଉ ଯୁଦ୍ଧଫୁଦ୍ଧ କରିବେ ନାହିଁ ସେ ହାତୀ ଭାବୁଥିଲା ଭଗବାନ ହାତ ଦେଖେଇଦେଲେ ସିଏ କହିଲେ ତା ହାତ ଦେଖେଇଦେଲା ହ୍ୟାଣ୍ଡସେକ୍ ହବ କିନ୍ତୁ ଭଗବାନ ତାର ଶୁଣ୍ଡକୁ ଧରି ତଳୁ ପକେଇଦେଲେ ଏବଂ ପକେଇ ଦେଇକିରି କ'ଣ କଲେ ନା ପତିତଂ ତଂ ସେ ଗଜ ଉପରେ କ'ଣ କଲେ ନା ପଦା ତାଙ୍କ ପାଦ ପଦ୍ମ ସ୍ଥାପନ କଲେ ସୌକ୍ୟ ଚରଣେନ ଆକ୍ରମ୍ୟ ବର୍ତ୍ତମାନ ସେ ପାଦରେ ତାର ମଥା ଉପରୁ ଚଢ଼ିଯିବେ ଦନ୍ତମ ଉତ୍ପାଟ୍ୟ ତା ଉପରୁ ଚଢ଼ିଯାଇକିରି ତାର ଯେଉଁ ଦାନ୍ତ ରହିଛି ଗୋଟେ ଦାନ୍ତକୁ ଭଗବାନ ଉପାଡ଼ି ଦେବେ ଏବଂ ସାଙ୍ଗେ ସାଙ୍ଗେ ବଳରାମ ଆସି ଆଉ ଯେଉଁ ଗୋଟେ ଦାନ୍ତକୁ ଉପାଡ଼ି ଦେବେ ଡେଣ୍ଟିଷ୍ଟ ମଧ୍ୟ ଭଗବାନ ମଧ୍ୟ ଆପଣ ଦାନ୍ତ କିଛି ଅସୁବିଧା ହେଲେ ଭଗବାନ ସୁପର ଡେଣ୍ଟିଷ୍ଟ କେତେ ବଡ଼ ଡେଣ୍ଟିଷ୍ଟ ସବୁ ବିଦ୍ୟା ତାଙ୍କ ପାଖରେ ରହିଛି ଡେଣ୍ଟିଷ୍ଟ ମାନେ ଖାଲି ଜାଣୁଛନ୍ତି ଖାଲି ଦାନ୍ତକୁ ଉପାଡ଼ି ଦେବେ ଦାନ୍ତଟାକୁ ଠିକ୍ କରିପାରିବେନି ଇଏ ଭଗବାନ ଏଭଳି ଡେଣ୍ଟିଷ୍ଟ ସେ ସୁନ୍ଦର ଦାନ୍ତ ତିଆରି କରିପାରିବେ ଆମେ ସେଦିନ ଶୁଣୁଥିଲେ ମୁକୁନ୍ଦ ମୁକୁନ୍ଦ ଶବ୍ଦର ଅର୍ଥ ହେଉଛି ସୁନ୍ଦର କୁନ୍ଦ ଫୁଲ ଭଳି ଯାହାଙ୍କର ଦନ୍ତ ରହିଛି ମୁକୁନ୍ଦ ସେ ମୁକୁନ୍ଦ ଶବ୍ଦ ବ୍ୟବହାର କରାଯାଇଥିଲା ଭଗବାନ ଏତେ ସୁନ୍ଦର ଦାନ୍ତ ଦେଇଛନ୍ତି ଆଚ୍ଛା ଆଚ୍ଛା କିନ୍ତୁ ଆମର ଏ ଯେଉଁ ଡେଣ୍ଟିଷ୍ଟ ମାନେ ଅଛନ୍ତି ସେ ଦାନ୍ତକୁ କେମିତି ଭାଙ୍ଗିବାଟା ଜାଣିଛନ୍ତି ଦାନ୍ତକୁ ଯଦି ଖରାପ ହେଇଗଲେ ତାକୁ ଠିକ୍ କରିପାରିବେ ନାହିଁ ଏଭଳି ଡେଣ୍ଟିଷ୍ଟ ଆମର କିନ୍ତୁ ଭଗବାନ ସବୁକିଛି କରିପାରିବେ ସୁନ୍ଦର ଦାନ୍ତ ମଧ୍ୟ ପ୍ରଦାନ କରିପାରିବେ ସେ ତ ଦେଇଛନ୍ତି ସୁନ୍ଦର ଦାନ୍ତ ସେ ଦେଇଛନ୍ତି ଭଗବାନ କି ହେଉଛି କ'ଣ ଇଏ ହେଉଛି ଆର୍ଟ ଭଗବାନଙ୍କର ଏଇ ଯେଉଁ ରହିଛି କ'ଣ ସୁନ୍ଦରତା ସୌନ୍ଦର୍ଯ୍ୟ କେତେ ସୁନ୍ଦର ନିର୍ମାଣ ଦାନ୍ତଟାକୁ ଧଳା କରିଛନ୍ତି ଭଗବାନ ଚାହିଁଥିଲେ କଳା କରିଦେଇଥାନ୍ତେ ଦାନ୍ତଟା ଧଳା ହେବାରୁ ସୁନ୍ଦର ଦୃଶ୍ୟ ଏ ଦାନ୍ତ ହସିକିରି କେତେ କ'ଣ ସବୁ କଥା ହେଇଯାଉଛି ଗୋଟିଏ ହସରେ କେତେ କ'ଣ ଗୋଟେ ଗୀତଟା ଅଛି ଅଳପ ଅଳପ ହସରେ ଅନେକ ଆଶାର ଇସାରା ଦେଲ ବନ୍ଧୁ ଯେଉଁ ରହିଛି ଗୋଟେ ଅଛି ଗୀତ ହସରେ କେତେ ଭଗବାନ ଏଭଳି ସୁନ୍ଦର ଦାନ୍ତ ତିଆରି କରିଛନ୍ତି ସୁନ୍ଦର ଧଳା କରିଛନ୍ତି ଦାନ୍ତକୁ ହସିଦେଲେ ସମସ୍ତଙ୍କର ମନ ମୁଗ୍ଧ ହେଇଯାଉଛନ୍ତି ହସିଦେଲା ମାନେ ଆଉ ଭଗବାନଙ୍କ ହସ କେତେ ସୁନ୍ଦର ନ ହେଇଥିବ ଭଗବାନଙ୍କ ହସ ତେଣୁ ଯାହା ବି ହଉ ଭଗବାନ କ'ଣ କଲେ ସେ ଦାନ୍ତ ଦୁଇଟାକୁ ଉପାଡ଼ି ଦେଲେ ଭଗବାନ ଗୋଟିଏ ଦାନ୍ତ ଉପାଡ଼ିଲେ ସାଙ୍ଗେ ସାଙ୍ଗେ ବଳରାମ ଆସି ଆଉ ଗୋଟେ ଦାନ୍ତକୁ ଉପାଡ଼ି ଦେଲେ ଏବଂ ଆକ୍ରମ୍ୟ ଦନ୍ତ ଉତ୍ପାଟ୍ୟ ତେନ ସେଇ ଉତ୍ପାଟିତ ଦନ୍ତେନ ସେଇ ଯେଉଁ ଦାନ୍ତକୁ ଉପାଡ଼ିଲେ ସେଇ ଦାନ୍ତରେ କ'ଣ କଲେ ଇଭଂ କହିଲେ ଗଜଂ ହସ୍ତିପାନ ହସ୍ତିପାନ କହିଲେ ଗଜପାଳକାଞ୍ଚ ଅହନତ ସେଇ ଦାନ୍ତରେ ତାଙ୍କୁ ମାରିଦେଲେ ଆମର ଶିଶୁବନ୍ଧୁ ରାଧାକୁନ୍ଦ ସ୍ୱାମୀ ମହାରାଜ କହନ୍ତି ଭଗବାନ କୌଣସି ଦୋଷ ନାହିଁ ହାତୀ ଦାନ୍ତରେ ହାତୀ ମଲା ଭଗବାନ ତାକୁ ମାରିନାହାନ୍ତି ହାତୀ ଦାନ୍ତ ତାକୁ ମାରିଲା ହାତୀକୁ ମାରିଲା ଭଗବାନ କ'ଣ ଦୋଷ ଏଇଭଳି ଭାବରେ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ପତିତଂ ସନ୍ତଂ ଶ୍ରୀ ଚରଣେନ ଶିରସାକ୍ରମ୍ୟ ଯେତେବେଳେ ଭଗବାନ ପକେଇଦେଲେ ହାତୀକୁ ଏବଂ କ'ଣ କଲେ ନା ଭଗବାନ ତାଙ୍କର ସୁନ୍ଦର ଚରଣରେ ଶ୍ରୀ ଚରଣେନ ସୁନ୍ଦର ଚରଣ ଭଗବାନଙ୍କର ରହିଛି ସେଇଥିରେ ତାର ଶିର ମଥାକୁ ଚଢ଼ିଗଲେ ଆକ୍ରମ୍ୟ ତସ୍ୟ ଦନ୍ତମ ଉତ୍ପାଟ୍ୟ ତାର ଗୋଟିଏ ଦାନ୍ତକୁ ଉପାଡ଼ି ଦେଲେ ଏବଂ ହରି ରୀତି ତତ୍ ପ୍ରାଣ ହରଣାତ୍ ହରି ଶବ୍ଦ ବ୍ୟବହାର କରାଗଲା। ହରି ମୃଗେନ୍ଦ୍ର ଦୁଇଟା ଯାକ ଶବ୍ଦ ବ୍ୟବହାର କରାଯାଇଛି। ହରି ଶବ୍ଦର ଅର୍ଥ ହେଉଛି ତତ୍ ପ୍ରାଣ ହରଣାତ୍ ପ୍ରାଣ ହରଣାତ୍ ସିଂହରୂପତ୍ୱାତ୍। ଏଇ ଯେଉଁ ସିଂହ ରୂପ ଭଳି ହରି ଶବ୍ଦ ହେଉଛି ଆକୁ ହତ୍ୟା କଲେ ଯେମିତି ଗଜକୁ ଯେମିତି ସିଂହ ହତ୍ୟା କରନ୍ତି ସେଇଭଳି ଭାବରେ ଭଗବାନ ତାକୁ ସିଂହ ରୂପତ୍ୱାତ୍ ଏ ହରି ଶବ୍ଦର ଏଠି ଆସିବ ଅର୍ଥ ହେଉଛି ସିଂହ ସିଂହ ରୂପରେ ତାକୁ ହତ୍ୟା କରିବେ ପ୍ରାଣ ହରଣ କରିବେ। ଦନ୍ତଯୁକ୍ତ ବାମ ପାଣି ସେଇ ବାମ ପାଣିରେ ଭଗବାନ ସେ ଦାନ୍ତକୁ ଉପାଡ଼ିଥିଲେ ତେଣୁ ଭଗବାନ ସେଇ ବାମ ଯେଉଁ ମାରିଲେ ସେ ବାମ ହାତରେ ମାରିକି ସେ ବାମ ହାତରେ ଧରିକି ଚାଲିବେ ଭଗବାନ ଆ ପରେ ଆସିବ ସେ ଲୀଳାଟି ଆସିବ ବାମ ପାଣି। ଦ୍ୱିତୀୟ ଅନ୍ତ ଅଶ୍ୟ ଦ୍ୱିତୀୟ ଦନ୍ତ ଅଶ୍ୟ ଶ୍ରୀ ବଳଦେବନ ଉତ୍ପାଟ୍ୟ ଭଗବାନ ବଳରାମ ଆସିଲେ ଆଉ ଗୋଟିଏ ଦାନ୍ତକୁ ଉପାଡ଼ିଦେଲେ ଗୃହୀତ ଇତି ଗେୟମ୍ ତେଣୁ ବଳରାମ ଗୋଟିଏ ଦାନ୍ତ ଧରିଲେ କୃଷ୍ଣ ଗୋଟିଏ ଦାନ୍ତ ଧରିଲେ ଦୁଇ ଜଣ ଯାକ ପିଟି ମାରିଦେଲେ ହାତୀକୁ ମାରିଦେଲେ ଏବଂ ହାତୀର ଯେଉଁ ମାଉଁତ ଥିଲା ତାକୁ ମଧ୍ୟ ମାରିଦେଲେ ମାରିଦେଲେ କହିଲେ ତାଙ୍କୁ ଉଦ୍ଧାର କରିଦେଲେ। ତେଣୁ ଆମର ଉଦ୍ଧାର କେତେବେଳେ ହେବ ଆଉ ଗୋଟେ ଶ୍ଳୋକ କହିବା ଏଇ ଗୋଟେ ଶ୍ଳୋକ କହିଦେବା ଏଇଠି ଯାଇକି ବର୍ତ୍ତମାନ ଏସବୁ ଆସିବ ବର୍ତ୍ତମାନ ଭଗବାନ କ'ଣ କରିବେ ମାରିସାରିଲା ପରେ ଯେଉଁ 15 ନମ୍ବର ଶ୍ଳୋକ କୁହାଯାଉଛି ମୃତକମ୍ ଦୀପ ମୁତ୍ସୃଜ୍ୟ ଦନ୍ତ ପାଣି ସମାବିଷତ୍ ଅସନ୍ୟସ୍ତ ବିଷାଣୁ ଶୃ ମଦବିନ୍ଦୁ ଭିରଙ୍କିତ ବିରୁଢ଼ ସ୍ୱେଦ କଣିକା ବଦନାମ ବୃହାବଭୂ। ସାଧାରଣତଃ ଶ୍ଳୋକମାନେ ଦୁଇଟିକିଆ ଶ୍ଳୋକ ଥାଏ ନହେଲେ ଚାରିଟିକିଆ ଶ୍ଳୋକ କିନ୍ତୁ ଏ ତିନିଟିକିଆ ଶ୍ଳୋକ ତିନିଟିକିଆ ଶ୍ଳୋକ ବିଶେଷ ନଥାଏ ଯାହା ବି ଆର କ'ଣ ଛନ୍ଦ ସବୁ ଥିବ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଭଗବାନ ମାରିଦେଲେ ନେକ୍ସଟ ଲୀଳା ଆରମ୍ଭ ହେବ ଆମେ କାହିଁକି ଅଧାରୁ ରଖିବା ଏଇ ଲୀଳାଟା ମଧ୍ୟ ସାରିଦେବା ତେଣୁ ଭଗବାନ ମାରିସାରିଲା ପରେ କ'ଣ କଲେ ନା ମୃତକମ୍ ଦୀପ ମୁତ୍ସୃଜ୍ୟ ଏଇଭଳି ଭାବରେ ଏଇ ଯେଉଁ ରହିଛି କୁବୁଡ଼ା ପିଢ଼ ଏ ମୃତ୍ୟୁବରଣ କଲା ତେଣୁ ସେଇ ମୃତକମ୍ କହିଲେ ଗତ ପ୍ରାଣ ଦୀପଂ ହାତୀକୁ ଦୀପ ବୋଲି କୁହାଯାଏ କାହିଁକି ନା ସେ ଦୁଇଥର ପାଣି ପିଏ ଗୋଟେ ଥର ତାର ଶୁଣ୍ଢରେ ନିଏ ଆଉ ଥରେ ତାର ପାଟିକୁ ନିଏ ଦିଏ ଦୁଇଥର ପାଣି ପିଏ ସିଏ ତେଣୁ ସେଥିପାଇଁ ତା ନାଁ ହେଉଛି ଦୀପ ତେଣୁ ଅଥ ମୃତକମ୍ ଗତ ପ୍ରାଣ ଦୀପଂ ବା ଗଜମ୍ ଉତ୍ସୃଜ୍ୟ ବର୍ତ୍ତମାନ ଏ ମରିଗଲା ତାକୁ ଛାଡ଼ିଦେଲେ ଛାଡ଼ିଦେଇକି ପଳେଇଗଲେ ଭଗବାନ ନେକ୍ସଟ ଲୀଳା ଆରମ୍ଭ ହେବ ଏଠି ଆଉ ବେଶୀ ସମୟ ନେବେ ନାହିଁ ତେଣୁ ଆମର ମଧ୍ୟ ସେଇଭଳି ଭାବରେ ବେଶୀ ସମୟ ନେବା ନାହିଁ ଆମର ନେକ୍ସଟ ଲୀଳା ଆରମ୍ଭ ମହାପ୍ରସାଦ ଗୋବିନ୍ଦ ଲୀଳା ଆରମ୍ଭ ହେବ ତେଣୁ ସେଇଟାକୁ ସମସ୍ତେ ଜଗିକି ବସିଛନ୍ତି କେତେବେଳେ ସେ ଲୀଳା ଆରମ୍ଭ ହେବ ତେଣୁ ଆମେ ମଧ୍ୟ ଏ ଲୀଳାକୁ ଶୀଘ୍ର ସାରିବା। ତେଣୁ ଦନ୍ତ ପାଣି ଦନ୍ତ ହସ୍ତ ହେବ ସମାବିଷତ୍ ଭଗବାନ ସେଇ ଦନ୍ତକୁ ଧରିକି ପାଣି ନିଜେ ହାତରେ ଧରି ସମାବିଷତ୍ କହିଲେ ରଙ୍ଗସ୍ଥାନ ପ୍ରବିଷ୍ଟଂ ବଭୁବ ବର୍ତ୍ତମାନ ରଙ୍ଗସ୍ଥାନକୁ ଯିବେ ରଙ୍ଗଶାଳାକୁ ଯିବେ ତେଣୁ ଅସନ୍ୟସ୍ତ ବିଷାଣ ଏଇ ଯେଉଁ ଦାନ୍ତକୁ କ'ଣ କଲେ ଅସନ୍ୟସ୍ତ ତାଙ୍କର ବକ୍ଷ ଦେଶରେ ସ୍ଥାପନ କଲେ ଅସନ୍ୟସ୍ତ ସ୍କନ୍ଧାର୍ପିତ ଗଜଦନ୍ତ ଅଶୃଙ୍ଗ ମଦ ବିନ୍ଦୁ ଭି ଆପଣମାନଙ୍କୁ ଏଇଟା ଦିଆଗଲା ଆଜି ଆଜି ଏଇଟାକୁ ଚିନ୍ତା କରିବେ ଭଗବାନଙ୍କ ରୂପ ରହିଛି ଏ ଲୀଳାଟି କିଭଳି ଭଗବାନ ଦେଖାଯାଉଛନ୍ତି ନା ଅଶୃଙ୍ଗ ମଦ ବିନ୍ଦୁ ଭି ଯେଉଁ ଦାନ୍ତକୁ ଉପାଡ଼ି ଦେଲେ ତା'ର ସବୁ ରକ୍ତ ବାହାରୁଛି ତେଣୁ ଶରୀରରେ ସବୁ ରକ୍ତ ପଡ଼ୁଛି ଅଶୃଙ୍ଗ କହିଲେ ରକ୍ତ ପଡ଼ୁଛି ମଦ ବିନ୍ଦୁ ଭି ସେ ଯେଉଁ ହାତୀର ଯେଉଁ ମୁହଁରୁ ଯେଉଁ ମଦ ମଧ୍ୟ ବାହାରୁଥିଲା ସେ ମଦ ବିନ୍ଦୁ ମଧ୍ୟ କିଛି ରହିଛି ଶରୀରରେ ଲାଗିଛି ତେଣୁ ଏହିଭଳି ଭାବରେ ବିନ୍ଦୁ ଭି ଅଶୃଜ୍ୟଙ୍ଗ କହିଲେ ରକ୍ତସ୍ୟ ମଦସ୍ୟ ହସ୍ତିଗନ୍ଧ କ୍ଷରିତ ମଦସ୍ୟ ଚ ବିନ୍ଦୁ ଭି ଅଙ୍କିତେଇ ଭଗବାନ ଏହିଭଳି ଭାବରେ ଅଙ୍କିତ ହେଇଗଲେ ଏ ଭଗବାନଙ୍କ ରୂପ ସଜା ରହିଛି ଅଙ୍କିତ ହେଇଛନ୍ତି ଯଦି ସତେ ଜଣକି ତାଙ୍କୁ ମାନେ କ'ଣ ଆଙ୍କି ଦେଇଛନ୍ତି ଏ ରୂପ ଏଇ ରୂପକୁ ମନେ ରଖିବା ଆଜି କାଲି ଆମେ ଆରମ୍ଭ କରିବା କଥା ଏଇଠୁ ଅଙ୍କିତଂ ଏହିଭଳି ଭାବରେ ଚିହ୍ନିତ ହେଇ କ'ଣ କହୁଛନ୍ତି ବିରୁଢ଼ ସ୍ୱେଦ କଣିକା ବଦନାମ ବୃହମ୍ ଭଗବାନ ଯେଉଁ ତାକୁ ହତ୍ୟା କଲେ ତାକୁ ଖେଳା କଲେ ଭଗବାନ କିଛି ଶ୍ରମ ହେଇଯାଇଛି ତେଣୁ ସ୍ୱେଦ କଣିକା ଭଗବାନ ମୁଖରୁ
ସ୍ୱେଦ ସବୁ କ'ଣ ଝାଳ ସବୁ ନିର୍ଗତ ହେଇଛି, ସ୍ୱେଦ କଣିକା। ଭଗବାନ ମୁଖ ହେଉଛି ଗୋଟେ ପଦ୍ମ ଭଳି, ତେଣୁ ବଦନାମ ବୃହ ଏଇ ମୁଖ ପଦ୍ମରେ ଯେଉଁ ସୁନ୍ଦର ସ୍ୱେଦ କଣିକା ସବୁ ଲାଗିକି ରହିଛି, ଯେଉଁ ଝାଳ ସବୁ ଲାଗିକି ରହିଛି ମୁକ୍ତା ଭଳି ସ୍ୱେଦ କଣିକା, ଏ ଯେଉଁ ପଦ୍ମ ଫୁଲ ଉପରେ ସେ ମୁକ୍ତା ଭଳି ରହିଛି, ସୌନ୍ଦର୍ଯ୍ୟ ତାଙ୍କର ବଢ଼ିଯାଉଛି। ଏଇଭଳି ଭାବରେ ମଧୁବା ବୃହମ ବଭୁ, ଭଗବାନ ଏଇଭଳି ଭାବରେ ସୁନ୍ଦର ଦେଖାଗଲେ। ବଭୁ ଅତିଷ୍ମ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଅଂଶନସ୍ତ ବିଷାଣ ସ୍କନ୍ଧା ଅର୍ପିତ ଗଜଦନ୍ତ, ଏ ଗଜଦନ୍ତକୁ ଧାରଣ କରିଛନ୍ତି। ଏଇ ରୂପକୁ ଆପଣ ସ୍ମରଣ କରିବେ, ଆସନ୍ତାକାଲି ଆମେ ଏଇଠୁ ଆରମ୍ଭ କରିବା କଥା, ଭଗବାନ କଥାକୁ ଏଇଠି ବିଶ୍ରାମ ଦେବା। ଅଶ୍ରୁଜୋ ରକ୍ତସ୍ୟ ମଦସ୍ୟ ଚ ବିନ୍ଦୁଭି ପରିତୋ ଅଙ୍କିତ, ଭଗବାନ ଏହିଭଳି ଭାବରେ ସୌନ୍ଦର୍ଯ୍ୟ ତାଙ୍କର ବୃଦ୍ଧି ପାଇଛି, ଏଭଳି ଭାବରେ ରୂପ ରହିଛି ଭଗବାନଙ୍କର। ବିରୁଢ଼ା ଉଦ୍ଗତା ପ୍ରସ୍ୱେଦ କଣିକା ତାଭି ନିହାର କଣିକା ଭିରି ବୋପଲକ୍ଷିତମ, ଯେମିତି ନିହାର ପଡ଼ିଲେ ପଦ୍ମପତ୍ର ପଦ୍ମପୁଷ୍ପ ଉପରେ ନିହାର ପଡ଼ିଲେ ଯେଉଁଭଳିଆ ମୁକ୍ତା ଭଳି ଦେଖାଯାଆନ୍ତି। ବଦନାମ ବୃହ, ବଦନ ଭଗବାନ ମୁଖ କିଭଳି ଭାବରେ ରହିଛି, ପଦ୍ମପୁଷ୍ପ ଭଳି ରହିଛି। ଯଶସ ମୂର୍ତ୍ତୟୋ, ଏହିଭଳି ଭାବରେ ମୂର୍ତ୍ତି ରହିଛି। ବୀର ରସ ଶ୍ରିୟବ ବଭୁ, ଏ ବୀର ରସ ଭଗବାନ ଆସ୍ୱାଦନ କରୁଛନ୍ତି। ଭଗବାନ ସମସ୍ତ ରସର ଆଧାର, ଆସନ୍ତାକାଲି ଆମେ ଶୁଣିବା ଆସନ୍ତାକାଲି କିଭଳି ରସବୈଷ ସବୁ ରସର ଆଧାର ସିଏ। ଭଗବାନ ଏହିଭଳି ଭାବରେ ରଙ୍ଗମଞ୍ଚରେ ପ୍ରବେଶ କରୁଛନ୍ତି, ବଳରାମ ମଧ୍ୟ ରହିଛନ୍ତି। ତେଣୁ ଆମର କଥାକୁ ଏଇଠି ବିଶ୍ରାମ ଦେବା, ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ଅଛି ବା କିଛି ଆମର କିଛି ତ୍ରୁଟି ଅଛି, କିଛି ସଂଶୋଧନ କରିପାରନ୍ତି ବା କିଛି ସନ୍ଦେହ ରହିଛି, ନହେଲେ ଆମ କଥାକୁ ଏଇଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶିଳ୍ପପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌରଭକ୍ତ କି, ଦାୟୀ ଗୋ ପ୍ରମାନନ୍ଦେ।